ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଧର ଏକବିଂଶତମ ଅଧ୍ୟାୟରୁ ଆମେ ଶ୍ରବଣ କରୁଛେ। ବେଣୁ ଗୀତ ପ୍ରସଙ୍ଗରେ କବିମାନେ ବେଣୁଧ୍ୱନିକୁ ଶ୍ରବଣ କରିକି ପ୍ରେମ ଉନ୍ମାଦନ ଅବସ୍ଥା, ପ୍ରେମର ଯେଉଁ କୃଷ୍ଣଙ୍କର ଯେଉଁ ଆକର୍ଷଣ ମୋହିନୀ ଶକ୍ତି ରହିଛି, ଗୋଟେ ଜୀବର ଚିତ୍ତକୁ ଆକର୍ଷଣ କରିବା ତାଙ୍କର ନାମ ରୂପ ଗୁଣ ଲୀଳା ପୁରୀକର ଦ୍ୱାରା, ଯେଉଁ ଚିନ୍ମୟ ଶକ୍ତିର ଆଧାର କୃଷ୍ଣ ଜଡ଼ ହୃଦୟକୁ, ତାଙ୍କର ତ ହୃଦୟ ଗୋପୀମାନଙ୍କର ହୃଦୟ ସବୁ ଚିନ୍ମୟ ହୃଦୟ, ସେଥିପାଇଁ ଚିନ୍ମୟ ହୃଦୟରେ ବା ଚିତ୍ତ ହୃଦୟରେ ଯେଉଁମାନଙ୍କର ଜଡ଼ ବୃତ୍ତି ନାହିଁ ଚିତ୍ତରେ, ସେମାନଙ୍କ ହୃଦୟରେ ଇସବୁ ପ୍ରକଟ ହେଇଯାନ୍ତି, ପ୍ରକଟ ହୁଅନ୍ତି ନାମ ରୂପ ଗୁଣ ଲୀଳା। ଆଉ ପ୍ରକଟ ହୁଅନ୍ତି କିଭଳି ପ୍ରକଟ ହୁଅନ୍ତି ନା, ବୈଚିତ୍ରତାରେ ପ୍ରକଟ ହୁଅନ୍ତି। ବୈଚିତ୍ରତା ଅର୍ଥ କ'ଣ? ଆମକୁ କେବଳ ଗୋଟିଏ ଆସ୍ୱାଦନ ମିଳୁଛି। ଆମେ ଆଧ୍ୟାତ୍ମିକ ପ୍ରସଙ୍ଗରେ ବା ଆଧ୍ୟାତ୍ମିକ ସ୍ଥିତିରେ ଆମେ ଜଣେ ଭକ୍ତ ହେଲେ ବି, ଭଗବାନଙ୍କର ଭକ୍ତ ହେଲେ ବି, ଆମର ବୈଚିତ୍ରତା ପ୍ରଭୁଙ୍କର ଜଡ଼ତ ଅଛି ନା, ଯେମିତି ରୂପଟା ଦେଖୁଛି ସେ ରୂପଟା ତାର ବୈଚିତ୍ରତା କେହି ଦେଖିପାରୁନି। କୃଷ୍ଣ ଏଇ ବେଶ ପିନ୍ଧିଛନ୍ତି ଏଇ ବେଶ, ବାସ୍ ପ୍ରତି କ୍ଷଣରେ ଯେଉଁ ବୈଚିତ୍ରତା ରହିଛି ନା, ମୋର ରୂପର ଗୁଣର ଲୀଳାର, ଯେମିତି ରୂପ ଗୋସ୍ୱାମୀ କହୁଛନ୍ତି, ମୋର ସହସ୍ର ତୁଣ୍ଡେ ତାଣ୍ଡବିନି, ମୋ ତୁଣ୍ଡରେ ନୃତ୍ୟ କରୁଛନ୍ତି ହରିନା, ମୁଁ ସହସ୍ର ଜିହ୍ୱା ସହସ୍ର କର୍ଣ୍ଣ ଚାହୁଁଛି। କ'ଣ ତାର ଅର୍ଥ କ'ଣ? ହଁ, ମୁଁ ଅଧିକା କଥା ଶୁଣିବି, ଅଧିକା ତାର ଅର୍ଥଟା ଏହା ନୁହେଁ, ମୁଁ ସହସ୍ର କର୍ଣ୍ଣ ସହସ୍ର ଜିହ୍ୱା ଯେଉଁ ଚାହୁଁଛି, ତାମାନେ ବୈଚିତ୍ରତା କୃଷ୍ଣଙ୍କର ନାମର ବୈଚିତ୍ରତା ଏତେ, ନାମର ଆସ୍ୱାଦନ କଳ ଏତେ ବୈଚିତ୍ରତା, ଭେରାଇଟିସ୍ ଯାହା କୁହାଯାଏ ଇଂଲିଶରେ, ବୈଚିତ୍ରତା ଭେରାଇଟିଷ୍ଟ ଆସୁଛି ଗୋଟେ ମୁଖରେ। ମୁଁ କ'ଣ କର୍ଣ୍ଣରେ ଗୋଟିଏ କଥା, ଗୋଟିଏ କର୍ଣ୍ଣରେ କ'ଣ ମୁଁ ଶୁଣିବି? ବୈଚିତ୍ରତା କୁହାଯାଏ ଆମର ଚିତ୍ତଟା ଯେତେ ବିଶୁଦ୍ଧ ହେବ ସାଧୁଗୁରୁଙ୍କ କୃପାରୁ, ଯେତେ ବିଶୁଦ୍ଧ ହେବ ସେବା ଦ୍ୱାରା, ନାମ ପ୍ରଭୁଙ୍କ ଦ୍ୱାରା ସରଳତା ସରଳରେ ଆମେ ନିଷ୍କାମ ଭାବରେ ସେବା କରିବା ଦ୍ୱାରା ଯେତେ ଆମର ଚିତ୍ତଟା ବିଶୁଦ୍ଧ ହେବ, ସେତେ ଏ ଯେଉଁ ଆଧ୍ୟାତ୍ମିକ ଶକ୍ତିର ବୈଚିତ୍ରତାଟା ଅନୁଭବ। ବୈଚିତ୍ରତା ନ ରହିଲେ ତୁମକୁ ସୁଖ କେମିତି ଲାଗିବ? ଯେମିତି ଡେଲି ମୁଁ ଆଳୁ ସବଜି କରିକି ଦେବି ତୁମକୁ, ଭଲ ଲାଗିବ? କିଛି ଭଲ ଲାଗିବ, ସବୁ ଆମେ ସବୁବେଳେ ଭେରାଇଟିନେସ୍ ଚାହୁଁଛେ, ବୈଚିତ୍ରତା ଆମ ଜୀବନର, ଆମେ ଆତ୍ମା ସବୁ ବିଚିତ୍ରତା ଦରକାର। ଆଉ ତୁମେ ଯାହା ଭୋଜନ କରିବ, ଯାହା ସବୁ କରିବ, ସବୁବେଳେ କ'ଣ ଚାହୁଁଛ? ନୂଆ, ସବୁବେଳେ ନୂତନତ୍ୱର ଅନୁସନ୍ଧାନ ଜୀବନ, ଏଇଟା ସ୍ୱଭାବ। ନୂତନତ୍ୱ ଏ ଜଗତର କୌଣସି ଜଡ଼ବସ୍ତୁରେ ନୂତନତ୍ୱ ନାହିଁ, ଏଇଠି ଏତେ ଗୋଟେ ଭ୍ରମ ଆମର ହେଇଯାଇଛି। ଓ ନା କାମରେ ଅଛି, ସେ ନାରୀର ରୂପଟା ସେୟା, ନାରୀ ବା ପୁରୁଷର ରୂପଟା ସେୟା, ବିଶେଷ ସୁଖଟା ସେୟା, ସେ ମଳମୂତ୍ର ତ୍ୟାଗ କରିବା, ସେ ଭୋଜନ କରିବା, ଜଡ଼ବସ୍ତୁର ସବୁ ଜିନିଷର ସ୍ୱରୂପଟା ଗୋଟେ ନା ଅଲଗା କିଛି ଅଛି? କିଛି ନାହିଁ। ଆହାର କୁତର ନିଦ୍ରା ଭୟ ମୈଥୁନର ତାର ସ୍ୱରୂପ କିଛି ନାହିଁ, ତାର ସ୍ୱରୂପଟା ଯେ ଗୋଟେ ବୈଚିତ୍ରତା ରହିଛି କିଛି ନାହିଁ। ଏସବୁ ମାନସିକ ବିକାର, ମନର ଗୋଟେ ବିକାର, ସେ ମନ ଏମିତି ହେଇଯାଇଛି। ଯେମିତି ଗରିବ ଲୋକମାନେ କୋରାପୁଟ ଆଡ଼େ ତୁମେ ଯିବ, ତାଙ୍କ ଜୀବନରେ ବି ସେ କେବେ ହେଲେ ମାନେ ତିନିଟା ସବ୍ଜି ଦେଖିନାହାନ୍ତି ତାଙ୍କ ଜୀବନରେ। ମୁଁ ଯାଇ ଦେଖି ତାଙ୍କ ଜୀବନରେ କେବେ ବୈଚିତ୍ରତା କ'ଣ ଜାଣିନାହାନ୍ତି? ସେ ଗୋଟିଏ ଅର୍ଣ୍ଣ ଗୋଟେ ଶାଗ ତେନ୍ତୁଳି ପକେଇ ଗୋଟେ କରିଦେବେ, ତାଙ୍କୁ ଯେତେବେଳେ ପଚାରେ ସେୟା ହେଇଛି, ବାପ ସେୟା ଖାଉଛି, ଆଉ କିଏ ଚାଷ କରୁଛନ୍ତି ବାଇଗଣ ଆଳୁ ସବୁ କରୁଛନ୍ତି, କିନ୍ତୁ ଖାଇବେ ଗୋଟେ ଦେଖ ତାଙ୍କ ମନଟା କେବେ ସନ୍ତୁଷ୍ଟ ହେଇଯାଇଛି। ବୈଚିତ୍ରତା ଗୋଟେ ଶକ୍ତି ରହିଛି, ଯେଉଁ ଜଡ଼ବସ୍ତ୍ର ଯେଉଁ ବୈଚିତ୍ରତା ଶକ୍ତି ରହିଛି, ସେ ଆହାର ନିଦ୍ରା ଭୟ ମୈଥୁନ ଚା ଦେହ ସୁଖକୁ ଏମିତି ସେ ମାନସିକ ବିକାର ସେ ଯିବ କରିଦେଇଛି ତାର, ସେ ଖାଲି ଆସ୍ୱାଦନ କରିବା ପାଇଁ ପାଗଳ ହେଉଛି ବିଚିତ୍ରତାଟାକୁ। ତ ଯେତେବେଳେ ସେଇ ଗୁଣ ଗୁଡ଼ାକ ଆମ ହୃଦୟ ଭିତରେ ରହିଲା, ଆଉ ଚିନ୍ମୟ ଜିନିଷକୁ କିଛି ଆସ୍ୱାଦନ କିଛି ତ କରିହବନି, ଆଉ କିଛି ଜାଣି ହବନି। ଆଉ ଆସ୍ୱାଦନଟା ଗୋଟେ ରହିଛି ନା, ସବୁ ଗୋଟେ ଭେରାଇଟିନେସ୍ ଟେଷ୍ଟ କ'ଣ ମେଟେରିଆଲ, ତା ଭାବନାଟା ଗୋଟେ ଇମ୍ପ୍ରେସନ ଗୁଡ଼ା ରହିଛି, ତା ଭାବନା ଗୁଡ଼ା ସବୁ ମନ ଭିତରେ ରହିଛି, କିଭଳି ଚିତ୍ରତାର ଭାବନା ସବୁ ରହିଛି। କିନ୍ତୁ ଏ ଯେଉଁ ଗୋପୀମାନଙ୍କର ହୃଦୟରେ ଯେଉଁ ବୈଚିତ୍ରତାର ଭାବନା ଉଦୟ ହେଉଛି, ଏ ଚିନ୍ମୟ ଜିନିଷ ନା, କୃଷ୍ଣଙ୍କ ରୂପ ତାଙ୍କ ସମ୍ମୁଖରେ, ତାଙ୍କର ସମ୍ମୁଖ ମାନେ ତାଙ୍କର ହୃଦୟ କନ୍ଦରେ ମାନସ ପଟରେ ଉଦ୍ରେକ ହେଉଛି, ତାକୁ ସବୁ ବର୍ଣ୍ଣନା କରୁଛନ୍ତି ବେଣୁଧ୍ୱନି ଶ୍ରବଣ କରିକି। ଭଗବତ ଶକ୍ତିଟା କ'ଣ? ଏ କରୁଣା, ଭଗବାନଙ୍କର ଯେଉଁ କରୁଣା ଶକ୍ତି, ଏ ଯେଉଁ ପ୍ରଭୁଙ୍କର କରୁଣା ଶକ୍ତିଟା, ଏଇଟା ହେଉଛି ଚିତ୍ ଶକ୍ତି। ଏଇଟା କରୁଣା ଆମେ କହୁଛେ, ମର୍ସି ପୋଟେନ୍ସି ଯାହା କୁହାଯାଏ, ମର୍ସି ପୋଟେନ୍ସି ଚିତ୍ ଶକ୍ତିଟା। ଆମ ପାଖରେ କେଉଁ ଶକ୍ତି ରହିଛି? ଆମ ପାଖରେ ମାୟା ଶକ୍ତିଟା ରହିଛି, ମାୟା ଶକ୍ତିର ଆମକୁ ପୁରା, ମାୟା ଶକ୍ତି ଆମକୁ କଣ୍ଟ୍ରୋଲ କରୁଛି। ଯଦି ମାୟା ଶକ୍ତିରେ ଆମେ ଚାଲୁଛୁ, ତାହେଲେ ଆମ ବୁଦ୍ଧିରେ କାହା କେଉଁ ଶକ୍ତି ଦ୍ୱାରା ଚାଲୁଛି? ମାୟା ଶକ୍ତି ଦ୍ୱାରା, ସବୁ ବୁଦ୍ଧି ମନ ଇନ୍ଦ୍ରିୟ କର୍ମ ସବୁ ମାୟା ଶକ୍ତି ଦ୍ୱାରା ପ୍ରେରିତ ହେଇକି ଚାଲିଛି। ପୂର୍ବ ବାହାରେ ତାହେଲେ ଭକ୍ତ ଜଣେ ନାହିଁ, ସେ କେଉଁ ଶକ୍ତିରେ କାର୍ଯ୍ୟ କରୁଛି? ଦୈବୀ ଶକ୍ତି, ଆଉ ଦେବୀ ତାଙ୍କୁ କୁହା ହେଉଛି। ଆଉ ଦେବୀ ପୂଜା କରୁଛନ୍ତି, ଦୈବୀ ଶକ୍ତି ମା ଦୁର୍ଗାଙ୍କର ଶକ୍ତିରେ, ଦୁର୍ଗ ଭିତରେ ସେ ମାୟାର ଶକ୍ତିର ଦ୍ୱାରା ହିଁ ତାର ସବୁ କିଛି କାର୍ଯ୍ୟ ଚଳଉଛି, ସେଥିରେ ତାକୁ ବିଭିନ୍ନ ବୈଚିତ୍ରତାର ସୁଖ ମିଳୁଛି। ତେଣୁ ଆମେ କେଉଁ କେଉଁଟାକୁ ଆସିଲେ, ଆମେ କେଉଁ ପଥକୁ ଆସିଲେ, ଆମେ ଚିତ୍ ପଥକୁ ଆସିଲେ, ଆମେ ଚିତ୍ ପଥକୁ ଆସିଲେ। ତେଣୁ ଏଠି ଆମର ଚିତ୍ତବୃତ୍ତିଟା କ'ଣ ରହିବା ଦରକାର, ଆମର ଯେଉଁ ତୁମେ ଚାଷ କାମ କରୁଛ, ତୁମେ କେଉଁ କ'ଣ ପିନ୍ଧିକି ଯିବ, ହଳ କରିବାକୁ ଯିବ, ତୁମେ କ'ଣ ପିନ୍ଧିକି ଯିବ, ଗାମୁଛା ପିନ୍ଧିବ ନା ଲୁଙ୍ଗି ଖଣ୍ଡ ପିନ୍ଧିବ, ନହେଲେ ନା ଫୁଲ୍ ପ୍ୟାଣ୍ଟ ପିନ୍ଧିକି ଟାଇ ଭିଡ଼ିକି ଯିବୁ, ଫୁଲ୍ ପ୍ୟାଣ୍ଟ ଟାଇ ପିନ୍ଧି ଭିଡ଼ିକି ଯାଇକି ଚାଷ କରିବୁ କି, ଲୋକ ଦେଖିଲେ କ'ଣ କହିବେ, ଆରେ ଏଇଟା ପାଗଳାଟ ନା କ'ଣ, ଟାଇ ଭିଡ଼ିକି ଯାଉଛି, ତୁମର ହେଲେ ଡ୍ରେସ୍ଟା କୋଟ୍ଟା ତା ଅଫିସ୍କି ତୁମେ ଲୁଙ୍ଗି ପିନ୍ଧିକି ଯିବ, ଅଫିସର ହେଇଥିବ ତୁମେ ଲୁଙ୍ଗି ପିନ୍ଧିକି ଗୋଟେ ଯିବ, କ'ଣ ଗାମୁଛା ପିନ୍ଧିକି ଯିବ, ମଞ୍ଜି ଖଣ୍ଡ ପିନ୍ଧିକି, ଏଇଟା ଯେମିତି ସ୍ୱଭାବମାନ ନୁହେଁ ବା ଏଇଟା ଅସଙ୍ଗତ ଜିନିଷ, ତୁମର ସ୍ଥିତି ହିସାବରେ ତୁମ ସବୁ ଜିନିଷକୁ ବଦଳେଇବାକୁ ପଡ଼େ। ସେଇ ଲୋକ ଯେତେବେଳେ ଘରେ ରହୁଛି ସେ କ'ଣ ପିନ୍ଧୁଛି, ଅଫିସରଟା କ'ଣ ପିନ୍ଧୁଛି, ଗାମୁଛା ଲୁଙ୍ଗିଟା ପିନ୍ଧୁଛି ନା ନାହିଁ, ଗାମୁଛା ଲୁଙ୍ଗି ପିନ୍ଧୁଛି। ସେଇ ପୋଲିସ ତାର ଅଫିସ୍କି ପଳେଇବ, ତାର ଡ୍ରେସ୍ କୋଡ଼୍ ଚେଞ୍ଜ କରିପାରିବେ, ଦାଟ ସେଇଟା ମାନିବାକୁ ପଡ଼ିବ, ଡ୍ରେସ୍ କୋଡ଼୍ ଚେଞ୍ଜ କରିପାରିବେ, ତା ବ୍ୟବହାରକୁ ଚେଞ୍ଜ ପରିବର୍ତ୍ତନ କରିପାରିବେ, କାରଣ ସ୍ଥାନଟା ହେଉଛି ସେଇ ଭୂମି ଉପରେ ବା ସେଇ ସ୍ତରରେ ସେ କାର୍ଯ୍ୟ କରୁଛି, ସେ ପ୍ଲାଟଫର୍ମରେ ଯାହାକୁ କୁହାଯାଏ ଭୂମିକାରେ କାର୍ଯ୍ୟ କରୁଛି। ଆମର ଭୂମିକାଟା କ'ଣ ରହିଲା, ଉଚିତ ଭୂମିକା, ଉଚିତ ଭୂମିକା। ତେଣୁ ଏଠି ଯେଉଁ ଆମର କାର୍ଯ୍ୟ ଗୁଡ଼ିକ ହବ ଏଇଟା କେଉଁ ଉପରେ ହବା ଦରକାର, ଚିତ ଭିତରେ। କିନ୍ତୁ ଆମ ପାଖରେ ଅଛି କ'ଣ, ଆମ ପାଖରେ ତ ଜଡ଼ ଜିନିଷ ଗୁଡ଼ା ଅଛି, ଆମର ଯାହା ଅଛି ଆମ ପାଖରେ କ'ଣ ଅଛି, ଜଡ଼ ସବୁ ନା, ମନ ବୁଦ୍ଧି ଇନ୍ଦ୍ରିୟ ଜଡ଼। ତାହେଲେ ଜଡ଼ ଦ୍ୱାରା ଚିତ୍ର ଅନୁସରଣ କେମିତି ହବ, କୁହ ଗୋଟେ ଜଡ଼ ଚେତନାରେ ଆମେ ଯେଉଁ ରହିଛେ ତା ଦ୍ୱାରା ଚିତ୍ର ଅନୁସରଣ କେମିତି ହବ। ଯେଉଁ ବ୍ୟକ୍ତିଟା ମୁଁ ଯେମିତି ଉଦାହରଣ ଦେଉଥିଲି ଲୁଙ୍ଗି ପିନ୍ଧିକି ଯାଉଛି ଅଫିସ୍ କି ବା ପ୍ୟାଣ୍ଟ ପିନ୍ଧିକି ଯାଉଛି ଚାଷକୁ, ସେଇ ବ୍ୟକ୍ତିର ଗୋଟେ ଯୋଗ୍ୟତା ଅଛି, କ'ଣ ଯୋଗ୍ୟତା ଅଛି, ସେ ବ୍ୟକ୍ତିର କେବଳ ଯୋଗ୍ୟତା ଅଛି, ସେ ଗୋଟିଏ ବ୍ୟକ୍ତି, ସେ ବ୍ୟକ୍ତିର ଗୋଟେ ଯୋଗ୍ୟତା ଅଛି, ସେ କିଛି ଚେଞ୍ଜ କରିପାରିବ, ବୁଝିପାରୁଛ କି ନାହିଁ, ସେ ତାର କିଛି ଗୋଟେ ପାୱାର ରହିଛି, ମାନେ ଧାରଣ କରିବା ଶକ୍ତିଟା ଅଛି, ଏଇଟା ଗୋଟେ ଜଡ଼ ଉଦାହରଣ, ସେ ତାକୁ ଏହା ତ ଲଗେଇ ହେବନି, ଯେମିତି ସେଇଟା ଆପ୍ରିପ୍ରିଏଟ୍ ନୁହେଁ, ସେ ଭୂମିକା ହିସାବରେ ଏଇଟା ଯଥାର୍ଥ ନୁହେଁ, ସେଇ ତାର ମୁଁ କହିବାକୁ ଯାଉଛି ଯେ ଏଇଭଳିଆ ଆଧ୍ୟାତ୍ମିକ କ୍ଷେତ୍ରଟା ହେଉଛି କ'ଣ, ଏଇଟା ହେଉଛି କେଉଁ ଜିନିଷ, ଏଇଟା ସ୍ପିରିଚୁଆଲ ଜିନିଷ, ଯେଉଁ ସ୍ପିରିଚୁଆଲ ଜିନିଷଟା ଯେଉଁଟାକୁ ଆମେ ଦେଖିନେ, ଗୋଟେ ଅଜ୍ଞାତ ବସ୍ତୁର ଆମେ ଅନୁସରଣ କରୁଛେ, ଆତ୍ମାକୁ ଦେଖିଛେ, ପରମାତ୍ମାକୁ ଦେଖିଛେ, ନାମ ଯେ ଚିନ୍ମୟ ଆମେ ଜାଣିଛେ, ଭଗବାନଙ୍କ ସହିତ ଆମେ ସାକ୍ଷାତ ହେଇଛି କି ହେଇନି, କେବଳ କେତେଟା ଗୋଟେ ଅନୁଭବ କରିକି ସେ ଅନୁଭବଟାକୁ ଆମକୁ ଆଚାର୍ଯ୍ୟମାନେ ଦେଇଦେଇଛନ୍ତି, କ'ଣ ଯେମିତି ବାୟୁ ଅଛି କି ନାହିଁ, ଦେଖିପାରୁଛ କି, ଦେଖିପାରୁନା କିନ୍ତୁ ଅନୁଭବ କରୁଛ, ଏଇଭଳି କିଛି ଯୁକ୍ତି ଦ୍ୱାରା, ସେ ଯୁକ୍ତି ସେଇଟା ଅବାସ୍ତବ ଯୁକ୍ତି ନୁହେଁ, ବାସ୍ତବ ଯୁକ୍ତି ଦ୍ୱାରା ଆମେ କ'ଣ କରୁଛେ, କେବଳ ମନଟା ଗୋଟେ ସ୍ତରକୁ ଆଣିଛି ଯେ ହଁ ଏଇଟା ହେଉଛି ସତ୍ୟ, ତା ସହିତ ଦୈବୀ ମାୟାର ଦଣ୍ଡ ଗୁଡ଼ାକ ପାଇଲି, ଅନୁଭବଟା ଆସିଗଲା ଦୁଃଖାଳଟା, କିନ୍ତୁ ସେତିକିରେ କ'ଣ ହବ, ଏଇଟା ଏ ଫୁଲଟା କ'ଣ, ଗୋଟେ ଆମେ ଅଜ୍ଞାତ ପଥର ପଥିକ, ଯେଉଁଠିକି ଯିବା ସେଠି ଜାଗାଟାକୁ ଜାଣିନେ, ଯେଉଁଠିକି ଯିବା ସେ ଯୁଗର ସେ ସ୍ଥାନର ଧର୍ମକୁ ଆମେ ଜାଣିନେ। ତୁମେ ଆମେରିକା ଯିବ, କହିବ ମୁଁ ଓଡ଼ିଆ କହିବି, ତୁମେ ଯଦି ଲାଙ୍ଗୁଏଜ୍ ଜାଣିନ ତୁମେ ଆମେରିକା ଯିବ, ତୁମେ ପଚାରିଲେ ତୁମକୁ ଯିଏ ପଚାରିବେ ଏୟାରପୋର୍ଟରେ, ତୁମେ ସେ ଯେଉଁ ଅଫିସର ଇମିଗ୍ରେସନ ହଉ ପୋଲିସ ହଉ, ତୁମେ କରିବ କ'ଣ, ତୁମ ଭାଷା ଜାଣିନ ନା, ସମ୍ଭବ ହବ କି, ତୁମକୁ କ'ଣ ଭାବିକି ସେ ଭିତରେ ଢୁକେଇ ଦେବେ, ଏଇଟା କୁଆଡ଼େ ଜାଣିନେ, ଏଇଟା ମୂର୍ଖଟା କୁଆଡ଼େ ଆସିଛି, କ'ଣ କରିଦେବେ ଭିତରେ ଢୁକେଇ ଦେବେ ଜେଲ୍ ଭିତରେ। ତାହେଲେ ସେ ଏଇ ଯେଉଁ ସ୍ପିରିଚୁଆଲ ଜିନିଷଟା, ଯେଉଁ ଆଧ୍ୟାତ୍ମିକ ଜିନିଷଟା ଯେଉଁ, ଇଏ ଆମର କ'ଣ ଗୋଟିଏ ଶକ୍ତି ରହିଛି କ'ଣ, ଆମେ ଆମେ ଚିନ୍ମୟ ଶକ୍ତିକି ଅନୁଶୀଳନ କରୁଛେ ଜଡ଼ ଭୂମିକାରେ ରହିକି, ଭୂମିକାଟା ଅଛି ଜଡ଼, ସେଥିପାଇଁ ସେ କାଟିଦେଲେ ଗୋଟେ ଶ୍ଳୋକରେ ବୁଝ, କ'ଣ ଶ୍ଳୋକଟା ବୁଝୁଛ, ଅଥବା ଶ୍ରୀକୃଷ୍ଣ ନାମାଦି ନାମାଦି ଆଦି କାହିଁକି ଲଗେଇଲେ, ନାମ ରୂପ ଗୁଣ ଅଥବା ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହେ ଇନ୍ଦ୍ରିୟ, ଇନ୍ଦ୍ର ଦ୍ୱାରା ଗ୍ରାହ୍ୟ ନୁହନ୍ତି ହବନି। ତାପରେ କ'ଣ କହିଲେ, ସେବନ୍ମୁଖୀ ଜିହ୍ୱାଦ ସ୍ୱୟଂ ଏବ ସ୍ପ୍ରଦାତା, ସେବନ୍ମୁଖୀ ଜିହ୍ୱାଦ ହବ, ତା ଧାରଣ ଶକ୍ତି ଜୀବର ଅଛି, କାରଣ ସେ ଆତ୍ମା ନା, ବୁଝିପାରୁଛ କି ନାହିଁ, ଅଥବା ଶ୍ରୀକୃଷ୍ଣ ନାମ ଆଦି ଜଡ଼ ବସ୍ତୁ ଦ୍ୱାରା ଚିନ୍ମୟ ଅନୁଶୀଳନ ହେଇପାରିବ ନାହିଁ, ଚିନ୍ମୟ ଯେତେ ନିଜେ ପରିପ୍ରକାଶ ହେବେ, ଚିନ୍ମୟ କେମିତି ପରିପ୍ରକାଶ ହେବେ, ଚିନ୍ମୟ ଯୋଉ ଆମ ଆମ ହୃଦୟ ଭିତରେ ଆତ୍ମା ଅଛି, ଆମେ ମାନୁଛେ କି ନାହିଁ, ଅଛି, କିନ୍ତୁ ଆତ୍ମାର କଥା ଆମେ କେବେ ଶୁଣିନେ, କହୁଛି କିଏ, ଆମେ ଯୋଉ କଥା କହୁଛେ, କହୁଛି କିଏ, ଶକ୍ତି କିଏ ଦେଉଛି, ଆତ୍ମା ଶୁଣୁଛେ ଦେଖୁଛେ, ସବୁ ଆତ୍ମା କରୁଛି, କାମ କରୁଛେ, ବୁଦ୍ଧି ଆସୁଛି, ସବୁ କରୁଛେ ଆତ୍ମା, କିନ୍ତୁ ତାକୁ ଦେଖିନି। ସ୍ପିରିଚୁଆଲ ଜିନିଷଟା କେତେ ହେଭି ଜିନିଷ ତୁମେ ଚିନ୍ତା କର, ଚିନ୍ତା ନ କରିବ କିଛି ନାହିଁ, ସିମ୍ପୁଲ ଜିନିଷ। ଚିନ୍ତା କରିବ ତୁ କେବଳ ଏଇଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛେ, ଜଣେ ଏତେ କାହିଁ ଗମ୍ଭୀର ହବ, ଏତେ କାହିଁ ସିରିୟସ୍ ହବ, ଏତେ କାହିଁ ଖଟିବ, କ'ଣ ତାର ଆବଶ୍ୟକ ଅଛି? ଗୋଟେ ସର୍ଟକଟ୍ ବୋର୍ଡ କିଛି ପାଇପାରିବେନି। ତ ଯିଏ କଥା କହୁଛି, ଯିଏ ଦେଖୁଛି, ଯିଏ ଆସ୍ୱାଦନ କରୁଛି, ଯାହା ସବୁ କରୁଛନ୍ତି ଯିଏ, ତାକୁ ଆମେ ତାକୁ ଦେଖିନି। ସେ ଅଛି କି ନା ଆମ ପାଖରେ? କିଏ? ଆତ୍ମା। ଖାଲି ଆତ୍ମା ଆତ୍ମା ଆମେ କହୁଛେ, କିନ୍ତୁ ତା କଥା କିଛି ଶୁଣିନେ। ସେ କି ଆଉ ଯାହା ଆସୁଛି, ଯାହା ସବୁ ଭାବନା ଗୁଡ଼ାକ ଆସୁଛି, ସବୁ କ'ଣ? ଧ୍ୟାର ମନରୁ ଆସୁଛି। ତାର ଯେଉଁ ପ୍ରଭାବଟାକୁ ଦୁଇ ଜଣ ବନ୍ଦ କରି ରଖିଦେଲେ, ଆତ୍ମାର ଯେଉଁ କ୍ରନ୍ଦନ, ପ୍ରଭୁତ କହୁନାହାନ୍ତି ସେ ଚାରି ଦିବାର ଭିତରେ କାନ୍ଦୁଛି, ତାର ଯେଉଁ କ୍ରନ୍ଦନ, ତାର ଯେଉଁ ବିକଳତାକୁ ଛାଡ଼ୁନାହାନ୍ତି କିଏ? ମନ ବୁଦ୍ଧି ଆଉ ଛାଡ଼ୁନାହାନ୍ତି। ଚିନ୍ତା କର କେତେ ବଡ଼ ଗମ୍ଭୀର ଜିନିଷ। ଆତ୍ମା ଚାହୁଁଛି, ସେ ଅଛି, ସବୁ କିଛି କରୁଛି, ସେ ବନ୍ଧନ ପଡ଼ିଗଲାଣି, ଜୀବାତ୍ମା ବନ୍ଧନ ପଡ଼ିଯାଇଛି। କିନ୍ତୁ ଯେହେତୁ ଜୀବାତ୍ମା କାହାର ଅଂଶ? ପରମାତ୍ମାଙ୍କର ଅଂଶ। ଜୀବାତ୍ମା ଏଇ ଇନ୍ଦ୍ରିୟମାନଙ୍କୁ ସବୁ କ୍ୟାରି କରିକି ନେଉଛି, ସବୁ ତାର ଉପସ୍ଥିତିରେ ମାନେ ସବୁ କାର୍ଯ୍ୟ କରୁଛନ୍ତି। ଗୋଟିଏ କାମ କେବଳ କରି, ଜୀବର ଧାରଣ କରିବାର ଶକ୍ତିଟା ଅଛି। ଇନ୍ଦ୍ରଟା କ'ଣ ହେଇଯାଇଛନ୍ତି? ସବୁ ଜଡ଼ ହେଇଯାଇଛନ୍ତି, କିନ୍ତୁ ଇନ୍ଦ୍ରିୟର ଚିତ୍ ଶକ୍ତି ଧାରଣ କରିବାର କ୍ଷମତା ଅଛି ମନ କିତ ବୁଝିପାରୁଛନ୍ତି କି ନାହିଁ? ଚିତ୍ ଶକ୍ତି ଯେମିତି ଜିଭା, ଜିଭାରେ ଆଗରୁ ଜିଭାରେ କେତେ କଥା କହୁଥିଲେ, ଗାଁରେ ସୁ କେତେ କଥା, କିଏ ଖାଇଲା, କିଏ ନେଲା, କ'ଣ ଗଲା, ସେ ଜିଭା ବର୍ତ୍ତମାନ କ'ଣ କହୁଛି? ଭଗବାନ ନାମ କରୁଛି, ଭଗବାନ କଥା କହୁଛି। କିନ୍ତୁ ସବୁ ଜିଭାର, କର୍ଣ୍ଣର, ନାସିକାର, ସମସ୍ତଙ୍କର, ଯେଉଁ ଜ୍ଞାନେନ୍ଦ୍ରମାନଙ୍କର କେଉଁ ଶକ୍ତି ରହିଛି? ଚିତ୍ ଶକ୍ତିକୁ ଧାରଣ କରିବାର ଶକ୍ତି ରହିଛି, କିନ୍ତୁ ସେ ସ୍ୱତଃ ପାଇପାରିବେ ନାହିଁ। ସମୁଦ୍ର ଯେମିତି କୃଷ୍ଣ ରୂପକୁ ଦେଖିଦେଇକି ଆମକୁ ଭଲ ଲାଗିବ ନାହିଁ, ଭଲ ଲାଗୁଛି କି? ଗୋଟେ ନେଚରକୁ ଦେଖିଦେଲେ, ପ୍ରକୃତି ଦେଖିଦେଲେ, ଗୋଟେ ଭଲ ଫୁଲକୁ ଦେଖିଦେଲେ ଭଲ ଲାଗୁଛି, କୃଷ୍ଣ ରୂପ ଭଲ ଲାଗିବନି। କୃପାଟା ହେଲେ ତାର ଇନ୍ଦ୍ରିୟମାନଙ୍କର ବୁଦ୍ଧି, ମନ, ଇନ୍ଦ୍ରିୟ, ଏହାର ଉପରେ ଯେଉଁ ପ୍ରଭାବ ଗୁଡ଼ା ରହିଛି, କେଉଁ ପ୍ରଭାବ, ଜଡ଼ ପ୍ରଭାବ ଯେଉଁଟା ରହିଛି, ସେଇଟା ବାହାରିବ। ତାହେଲେ ସେ ଇନ୍ଦ୍ରିୟମାନ ସେଇଟାକୁ ଧାରଣ କରିବେ, କେଉଁଟାକୁ? ଶକ୍ତି, ନହେଲେ ହେଇପାରିବନି। ସେଥିପାଇଁ ଆମେ କୃପାର କାଙ୍ଗାଳ ନା, ଆଉ ଭକ୍ତିଦାନକୁ ପ୍ରଭୁ କୁହନ୍ତି, ଆଉ ଆମର ଠାକୁର ହେଲେ କାଙ୍ଗାଳ, କିଏ? ଚୈତନ୍ୟ ମହାପ୍ରଭୁ କାଙ୍ଗାଳ ଠାକୁର। ଆଉ ସେ ନିଜେ ସନ୍ନ୍ୟାସୀ ହେଇଛନ୍ତି, ଆଉ ନିଜେ କାନ୍ଦିକି ବୁଲୁଛନ୍ତି, ଆଉ ଆଉ ତୁମେ କାଙ୍ଗାଳ ନହେଲେ କେମିତି ପାଇବ? କାଙ୍ଗାଳର କ'ଣ କାମ? କାଙ୍ଗାଳ କ'ଣ କୁହନ୍ତି? ଯାହାର କିଛି ନାହିଁ, ସେ ସବୁବେଳେ ଅନ୍ୟ ଉପରେ ନିର୍ଭର କରେ, ସବୁବେଳେ ପ୍ରାର୍ଥନା କରେ। ଆମ ଠାକୁର ସିଏ ତାଙ୍କର ଭାଷା ଏଇଭଳି, ଆମର ଠାକୁର ହେଉଛନ୍ତି କାଙ୍ଗାଳର ଠାକୁର, ସେ କାଙ୍ଗାଳ ନୁହନ୍ତି, କାଙ୍ଗାଳ ପାଇଁ ହିଁ ସେ ଆସିଛନ୍ତି, ସେ କାଙ୍ଗାଳ ନୁହନ୍ତି। ତେଣୁ ଆମର କ'ଣ ରହିଛି? ଆମର ଚିତ୍ ଶକ୍ତିକୁ ଧାରଣ କରିବାର ରହିଛି, ଶକ୍ତି ରହିଛି ଏଇ ଇନ୍ଦ୍ରିୟମାନଙ୍କ ଇନ୍ଦ୍ରିୟମାନଙ୍କର ଭିତରେ ସବୁ ରହିଛି। କିନ୍ତୁ ସେ କେତେବେଳେ ଧାରଣ କରିବେ? ଏବେ କାହିଁକି ଧାରଣ କରୁନାହାନ୍ତି? ଏବେ କାହିଁକି କୃଷ୍ଣ ନାମ ଭଲ ଲାଗୁନି କୁହ? ଆମେ ଯେତେଜଣ ଆମେ ଏଠି ବସିଛେ, ଆମର ଜୀବନରେ ଗୋଟେ ଅଭିଜ୍ଞତା ଅଛି କି ନା? ଏଇଟା ସତ୍ୟ ସମସ୍ତେ କହିବେ, ସଂସାରରେ କିଛି କିଛି ନାହିଁ, ଭଗବାନ ନାମ ସାର, ତାହେଲେ ଆନନ୍ଦ କାହିଁ ମିଳୁନି? ନାମ ତ ଚିହ୍ନୁଆ କାହିଁ ହଉନି? ସେ ଜଡ଼ ଇନ୍ଦ୍ରିୟଟା ରହିଯାଇଛି ନା, ଇନ୍ଦ୍ରିୟ ତେର ତ ଆସ୍ୱାଦନ କରିବ, ଇନ୍ଦ୍ରିୟ ଉପରେ କ'ଣ ରହିଯାଇଛି? ଜଡ଼ତା ରହିଯାଇଛି। ଆଉ ସେଇଟା ଯିବ କେମିତି, କେମିତି ଯିବ? ଆମ ଧର କେମିତି ଯିବ? ଇନ୍ଦ୍ରିୟ ଜଡ଼, ଜଡ଼ଟା ରହିଯାଇଛି ନା। ଯେଉଁ ଆଖିରେ ତୁମେ ଗୋଟେ ନାରୀ ନାରୀ ନାରୀକି ଦେଖିଛ, ସେ ଆଖିରେ ସେ ନାରୀର ଦୃଶ୍ୟଟା ରହିଛି କି ନାହିଁ? ଯେଉଁ ଆଖିରେ ଗୋଟେ ଦୃଶ୍ୟକୁ ଆମେ ଦେଖିଛି, ସେଇଟା ସେ ଚକ୍ଷୁରେ ରହିଛି କି ନାହିଁ? ଚକ୍ଷୁ ଗୁଡ଼ା ଅନାଦି କାଳରୁ ଦେଖି ଦେଖି ଇନ୍ଦ୍ରିୟ ଗୁଡ଼ିକ ସବୁ ରଖିଛି, ଭଲ ଦେଖିବି, ଭଲ ଖାଇବି, ଯିବାକୁ ଭଲ ଖାଇବି। ତାହେଲେ ଭଗବାନ ଚିନ୍ତା କରିବା କେମିତି? ସେ ସିଦ୍ଧାନ୍ତକୁ ଦେଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଏ ଚିନ୍ମୟ ଶକ୍ତି ଗୁଡ଼ାକ ଯେଉଁ ମିଳନ୍ତି, ଏ କେମିତି ମିଳିବେ? ଭଗବାନ ତୁଲ କୃପା କରି ସେ ଶ୍ଳୋକରେ ସେ ଲେଖିଲେ, ଜନ୍ତ ପ୍ରବିଶ୍ୟମି ବାଚମି ମାମ ପ୍ରସୁପ୍ତା ସଞ୍ଜୀବୟତେ ଅଖିଳ ଧରି ଧର ଶକ୍ତି ସୁଧାମ୍ନା ଅନ୍ୟ ହସ୍ତଚରଣ ଶ୍ରବଣ ତ୍ୱଗାଦିନ ପ୍ରାଣାନମ ଭଗବତୀ ପୁରୁଷାୟ ତୁଭ୍ୟ। ଭାଗବତ ସେ ମୁଁ କହୁଥିଲି ନା, ଅକୁଆ ପାଠ, ଆଉ ତୁମେ ବୁଝେଇବ କୋଉ ଲୋକ ଗୁଡାକ କ'ଣ? ଆମେ ବୁଝେଇ ଦଉଛେ, ଏଇଟା ରାସ୍ତା, କିନ୍ତୁ ତାକୁ ବୁଝିବା, ସେ ଯେତେବେଳେ ବୁଝିବ ସିଏ ବି କହିପାରିବନି, ସେ ବୁଝିଲେ କେବଳ ଏତିକି କହିବ କୃପାରୁ, ଆଉ କିଛି ବୁଝିପାରିବନି, ସେ ତ ନିଜକୁ ବୁଝିପାରିବନି ସେତେବେଳେ। ଆଉ ତାର ମନ ଇନ୍ଦ୍ରିୟ ସବୁ କ'ଣ ହେଇଥିବ? ଚିତ୍ ଶକ୍ତିରେ ଚାଲିଛି, ଆମର ଜଡ଼ ଶକ୍ତି ଗୁଡ଼ା ରହୁଛି ବୋଲି ଗୋଟେ ବିଚାର କରିପାରୁଛି। ଏ ଭଗବାନ କହିଲେ ନା ସର୍ବଧର୍ମାନ, ଧର୍ମଟା କେମିତି ଛାଡ଼ିବୁ? ବାଥରୁମ୍ ଗଲା ବେଳକୁ ଯଦି ଲୁଗା ଚେଞ୍ଜ କରୁନ, କ'ଣ ଆସୁଛି ମନ? ପରିସ୍ରା ଗଲା ବେଳକୁ ପାଣି ନନେଥିଲେ କ'ଣ କହୁଛ? ଧର୍ମଟା ଗୋଟେ ଭୁଲ ଟିକେ ନିୟମ ଭାଙ୍ଗିଦେଲା ବେଳକୁ ମନକୁ ଚାଲି ଆସୁଛି, ତ ଧର୍ମଟା ଛାଡ଼ିଦେବ କେମିତି ସେତେବେଳେ? ମାନେ ଏତେ ଶରୀର, ଇନ୍ଦ୍ରିୟ, ମନ ଗୁଡ଼ିକ ସବୁ ଚିନ୍ମୟତା ଶକ୍ତି ପ୍ରାପ୍ତ ହେଇଥିବେ, ଇନ୍ଦ୍ରିୟ ମାନେ ବିଶେଷ କରି ଜ୍ଞାନେନ୍ଦ୍ରିୟ ମାନେ ଚିନ୍ମୟତା ଶକ୍ତି ଯୋଗ ପ୍ରଭୁଙ୍କର, ତାର ଧର୍ମ କ'ଣ ଯେମିତି ଗୋପୀମାନେ ସବୁ ଛାଡ଼ିଦେଇଛେ। କେମିତି ଛାଡ଼ିଲେ? ବୁଦ୍ଧିପୂର୍ବକ ପୂର୍ବକ ଆମେ ଘର ଛାଡ଼ିଛେ, ବିଚାର ପୂର୍ବକ ଦେଖ ହିସାବ କରି ବୁଦ୍ଧି ବିଚାର ଖର୍ଚ୍ଚ କରିଛେ କି ନାହିଁ। ନିଜେ ବୁଦ୍ଧି ବିଚାର କଲେ ନା ସଂସାର ଭିତରେ ରହିଲେ ମରିବି ରେ, ଏଠି ସିଝିଯିବି ଏଠି। ବୁଦ୍ଧି ଖର୍ଚ୍ଚ କଲେ ଭଗବାନ ବି କିଛି ସହାୟ ଦେଲେ ନା, ଆଉ ପ୍ରଭୁଙ୍କର କୃପା କିଛି ଅଛି, ପୂର୍ବର ସ୍ୱୀକୃତି ଅଛି। ଆମେ ଗୋଟେ ବୁଦ୍ଧି ବିଚାର କରିକି ଆଇଲେ, ବୁଦ୍ଧି ବିଚାର କରୁନେ ଆସିବା ପୂର୍ବରୁ କିଏ କେତେ ଚିନ୍ତା କରିକି ତାର ବୁଦ୍ଧି ବିଚାର ଲଗେଇଛି ନା, ପଜିଟିଭ ନେଗେଟିଭ, କ'ଣ ଭଲ କ'ଣ ସଂସାର କ'ଣ ଲାଭ, ବାବୁଜୀ ହେଲେ କ'ଣ ଲାଭ, ସେ କ'ଣ ଖାଇ ଚାଲି ଆସିଛି, ପାଲା ଦେଖିଛୁ ନା ନାହିଁ, ପ୍ରଦୀପ ପାଲା ଏଟା କ'ଣ କହୁଛ ରେ, ଏ କ'ଣ ମାପନି ତରାଜୁ, ହଁ ନିକିତି ନିକିତିରେ ଯିଏ ମାପେ ସେ କାହାକୁ ଦେଖେ, କଣ୍ଟାଟାକୁ ଦେଖୁଥିବ, ଆଗ ପଛକୁ ଦେଖୁଥିବ, କାହିଁକି କଣ୍ଟାଟା ସିଧା ହଉନି କାହିଁ, ଆଗ ପଛକୁ ଦୁଇଟାକୁ ଦେଖୁଥିବ ପାଲା। ଯିଏ ସାଧୁ ହୁଏ ସେ କ'ଣ କରେ, ଦୁଇଟାକୁ ମାପିବ ନା ଆଗେ, ଆଉ ସଂସାର ରହିଲେ ମୋର କ'ଣ ଲାଭ, ବାବାଜୀ ହେଲେ କ'ଣ ଲାଭ, ପୁଣି ବାବାଜୀ ଆସିକି ମାପିବ, ଏ ବାବାଜୀ କେତେ ସୁଖରେ ଅଛି ଦେଖିବା, ଏ କ'ଣ ଭୋଜନ କରୁଛି, କେମିତି ଅଛି, କ'ଣ ଖାଉଛି, କ'ଣ ରହୁଛି, ତାପରେ ଦେଖିବା ବାବା ତା ଭଲରେ ଅଛନ୍ତି ସାର, ସଂସାରରେ ହଇରାଣ ହେଉଛନ୍ତି, ଏଇଟା ବୁଦ୍ଧି ବିଚାର ପୂର୍ବକ ଆମେ କରୁଛେ। ଏବେ ଇଏ ମହତ ଭାଗ୍ୟ ରହିଛି ନା, ପୂର୍ବରୁ ସ୍ୱୀକୃତି ବେଳେ ଜଣେ ବୈରାଗ୍ୟ ହେଉଛି, ଜଣେ ଛାଡ଼ିଦେଉଛି ଗୋଟେ ବିଷୟ ସୁଖ ତାର ମୁହଁକୁ, ତାକୁ ଗୋଟେ ବଡ଼ ଚ୍ୟାଲେଞ୍ଜ ନେଇକି ସେ ଲାଇଫ୍ ଷ୍ଟେପ୍ ନେଇକି ଆସୁଛି। କିନ୍ତୁ ଚିନ୍ମୟ ଜିନିଷଟା ଯେଉଁ ପାଇବାଟା ସେଇଟା କ'ଣ ଅଛି, ଆମ ହାତରେ କ'ଣ ରହିଛି? ଧ୍ରୁବ ମହାରାଜ ଗୋଟିଏ ଜିନିଷରେ ଖୋଲି ସେଇଠି ଚକ୍ରପାତ ଖୋଲିଥିଲେ ଟୀକାଟାକୁ, ସେଇଠି କହିଲେ ସେଇ ସେଇ ଶ୍ଳୋକରେ ଟୀକାରେ କହିଲେ, ଇନ୍ଦ୍ରିୟ ଗୁଡ଼ିକର ଦୁଇଟା ଶକ୍ତି ଅଛି, କ'ଣ ଶକ୍ତି ଅଛି, ଜଡ଼ ଶକ୍ତି ଆଉ ଚିନ୍ମୟ ଶକ୍ତି, ନାହିଁ 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 ନାହିଁ। ସେଇ ଦୃଷ୍ଟିରୁ କୁହାଯାଏ ଜୀବର ଭକ୍ତିର ଅଧିକାର ଅଛି, କିନ୍ତୁ ବିଚାର ଯଦି କରାଯିବ ଜୀବର ଭକ୍ତିର ଅଧିକାର ନାହିଁ, ତା ସ୍ୱତଃ ଅଧିକାର ନାହିଁ, ଦେଲେ ଅଧିକାର ଅଛି। ଆଉ ବୁଝିପାରୁଛ, ତୁମ ନିଜର ଭକ୍ତିର ଅଛି ପାଇଁ ପ୍ରପ୍ରପଦ ଗୋଟେ ଷ୍ଟେଟମେଣ୍ଟ ଲେଖିଲେ ନା, ଭକ୍ତି ଭକ୍ତ ଭଗବାନ ନଟ୍ ବିଲଙ୍ଗସ୍ ଟୁ ଦିସ୍ ମେଟେରିଆଲ ୱାର୍ଲ୍ଡ, ଗୁରୁଦେବ ସେଇଟା କୁହନ୍ତି, ଭକ୍ତ ଭକ୍ତି ଆଉ ଭଗବାନ ଏଇ ଜଗତର, ଏଇଟା ଏ ଜଗତର କିଛି ନୁହେଁ। ଆଉ କାହିଁ ଆମର କ'ଣ ପୁରା ତ ଜଡ଼ ହେଇ, ଦେହଟା ମନଟା ଇନ୍ଦ୍ରିୟଟା ସବୁଗୁଡ଼ା ଜଡ଼ ଗୁଡ଼ାକ, ଆଉ ନା ଆଉ ଚିନ୍ମୟ କିଛି ଅଛି, କ'ଣ ଚିନ୍ମୟଟା ମୋତେ ବୁଝେଇଲ, କେଉଁ ଚିନ୍ମୟ ବସ୍ତୁ ଆମକୁ ଆନନ୍ଦ ଲାଗୁଛି? ଭକ୍ତି ଠାକୁର କ'ଣ ଲେଖିଲେ, ତୁଳସୀ ଦେଖି ଜୁଡ଼ାଏ ପ୍ରାଣ ମାଧବ ତୁଷ୍ମ ପ୍ରାଣ ଜୁଡ଼େ, ଜୁଡ଼ାଏ ଜୁଡ଼ାଏ ମାନେ କ'ଣ, ଜୁଡ଼ାଏ ଶବ୍ଦଟା ବେଙ୍ଗଲରେ କେଉଁଠି ଲାଗେ, ବିରହ ଯେତେବେଳେ ଗୋଟେ ଲୋକ ଥାଏ, ସେ ଦେଖିଦେଲେ ମୋ ପ୍ରାଣ ଫେରି ପାଇଲି, ଯେଉଁଟା କୁହାଯାଏ ଆମ ଓଡ଼ିଆରେ କୁହନ୍ତି, ମୁଁ ମୋ ପ୍ରାଣ ଫେରି ପାଇଲି। ସେ କହିଲେ ତୁଳସୀ ଦେଖି ଜୁଡ଼ାଏ ପ୍ରାଣ ମାଧବ ତୁଷଣୀ ଜାଣି, ତୁଳସୀ ଦେଖିଲା ମାନେ ଆରେ ମାଧବ ତୁଷଣୀ, ଏଇଟା କ'ଣ ହେଲା, ଏ କେଉଁ ଦୃଷ୍ଟି, ଚିନ୍ମୟ ଦୃଷ୍ଟି। ଆଉ ତୁଳସୀର ମଞ୍ଜରେ ହେଇଗଲାଣି ଦେଖୁଛୁ ନା ନାହିଁ, ଆମକୁ କ'ଣ ତୁଳସୀ ଦେଖିଲେ ଆନନ୍ଦ ଲାଗୁଛି, ଲାଗୁନି? ଆମେ ସବୁ ସେବା କରିପାରିବାନି, ମୁଁ ତୁମକୁ କହୁନି ଯେ ତୁମେ ସବୁ ସେବା କରିବ ବୋଲି, କିନ୍ତୁ ତୁମେ ଦେଖ ଆମକୁ କ'ଣ ସେ ଜିନିଷ କଷ୍ଟ ହେଉଛି, ତୁଳସୀର ମଞ୍ଜରେ ଦେଖି ଆମକୁ କଷ୍ଟ ହେଉଛି, ତାଙ୍କୁ ଦେଖିଲେ କ'ଣ ଆମକୁ ମନ ଆନନ୍ଦ ଲାଗୁଛି, ଆସୁନି ଦୋଷ କାହାକୁ ଦେବା। ସେ କହୁଛି ତୁଳସୀ ଦେଖି ଜୁଡ଼ାଏ ପ୍ରାଣ ମାଧବ ତୁ ଶୁଣି ଜାଣି, ତାପରେ ଗୌର ପ୍ରିୟ ସାକ ସେ ମାନେ ଜୀବନ ସାର୍ଥକ, ମାନେ ମୋ ଜୀବନ ସାର୍ଥକ ହେଇଗଲା, ଆଜି ଗୌରାଙ୍ଗ ମହାପ୍ରଭୁଙ୍କର ଶାଗ ମୁଁ ଭୋଜନ କଲି, ଆମେ ଖାଇଲା ବେଳକୁ ଯାଇ ଶାଗଟା ଟେଷ୍ଟ ହେଲାନି ରି, ଆମେ ଏହା କହୁଛେ। ଆଉ ସେ ପୁଣି ପ୍ରସାଦ ଟିକେ ପାଉଛନ୍ତି ସେଥିରେ ସେ ମହାପ୍ରଭୁଙ୍କୁ ଶୁଣ, କାରଣ ଶାଗଟା ମହାପ୍ରଭୁଙ୍କର ବହୁତ ପ୍ରିୟ ଶାଗଟା, ସେ ମୋ ଜୀବନ ସାର୍ଥକ କହିଦେଉଛନ୍ତି। ଆରେ କୃଷ୍ଣ ପ୍ରେମ ପାଇଲେ ସାର୍ଥକ ହବ, ଶାଗଟାକୁ ଦେଖି ଦେଇକି ମହାପ୍ରଭୁଙ୍କର ଭୋଗ ଲାଗିଛି ନା, ମୋ ଜୀବନ ସାର୍ଥକ ହେଇଗଲା। ଏସବୁ କ'ଣ ଜିନିଷ, ଏସବୁ ଚିନ୍ମୟ ଗୁଡ଼ାକ, ଆମର ତ ସବୁ ଜଡ଼, ଆଉ ସବୁ ଜଡ଼ ସେଥିପାଇଁ ସେ କହିଦେଲେ ଅଥ ଶ୍ରୀକୃଷ୍ଣ ନାମ ଆଦିନ ଗ୍ରାହ ଇନ୍ଦ୍ରିୟ। ତାପରେ ସେବରମ କି ଜୀବ ଆଦ ସ୍ୱୟଂ ସ୍ଫୁରତି, ଏଇ ନିଷ୍କପଟ ସେବା ଆଉ ସମର୍ପଣରେ ସ୍ୱୟଂ ଏବଂ ସ୍ଫୁରତି ଅଦ। ସେ କଥାରେ ଗୋଟେ ସିଦ୍ଧାନ୍ତକୁ ଲେଖିଲେ ନା କିଏ, ଚକ୍ରପତି ଲେଖିଲେ କାହାର କଥାରେ, ଏଇ ଧ୍ରୁବ ମହାରାଜଙ୍କ କଥାରେ, ୟୋ ଅନ୍ତଃପ୍ରବିଶ୍ୟ ମିମ ବାଚ ମିମାମ ପ୍ରସୁପ୍ତା, ମୋ ଅନ୍ତରେ ପଶିଲେ। ପଢିଛ ନା ନାହିଁ ଭାଗବତ ଟିକେ ପଢିବ ନା, ଗୋଟେ ଗୋଟେ ଶ୍ଳୋକ ଡେଲି 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 ଏଠି ତ ଶୁଣୁ ଶୁଣୁଛ, ନିଜର ପଢିବା ପାଇଁ ହେଲେ ଦୁଇଟା ତିନିଟା ଚାରିଟା ଶ୍ଳୋକ ପଢିବାକୁ ପଡିବ, ଅଧଘଣ୍ଟା ମିନିମମ୍ ଘଣ୍ଟାଟେ ପଢିବାକୁ ପଡିବ ନା, ଘଣ୍ଟାଟେ ପଢିବାକୁ ପଡିବ, ତୁମକୁ ଆଡ଼ଜଷ୍ଟ କରିବାକୁ ପଡିବ ଟାଇମ୍, ପଢା ଘଣ୍ଟାଟେ ପଢିବାକୁ ପଡିବ ଡେଲି ସମୟ ଦେଇକି। ଅନ୍ତ ଭିତରେ ପଶିଲେ କ'ଣ, ଅନ୍ତ ଭିତରେ ନାହାନ୍ତି ପରମାତ୍ମା, ସିଏ ଧ୍ରୁବ ମହାରାଜ ଯେତେବେଳେ ଭଗବାନ କ'ଣ କଲେ, ଏ ଯୋଉ ଶଙ୍ଖକୁ ସ୍ପର୍ଶ କରେଇଦେଲେ, ସେ ଗୋଟେ ଅନୁଭବ କଲେ ମୋ ଭିତରେ ଜଣେ ପ୍ରବେଶ କଲେ, କିଏ ପ୍ରଶିଲେ, ହଁ ସେଇ ଶକ୍ତିକୁ ପ୍ରବେଶ କରିଗଲେ, କୃପାଟାକୁ ଜାଣିଦେଲେ, ଭଗବାନ ମୋତେ କୃପା କରିଦେଲେ। ଏଇ ଅନ୍ତ ଭବିଷ୍ୟ ମିମ ବାଚ ମିମା ପ୍ରସୁପ୍ତା, ଅନାଦି କାଳରୁ ମୋର ଶୋଇ ରହିଥିବା ବଚନକୁ ଜାଗ୍ରତ କରିଦେଲେ, କାରଣ କେବଳ ଭଗବାନଙ୍କ ବିଷୟରେ କହିବା ପାଇଁ ତାଙ୍କର ଇଚ୍ଛା ହେଲା। ଚକ୍ଷୁ କେବଳ ଚକ୍ରପଦ ଲେଖୁଛନ୍ତି, କେବଳ ପି ଯିବେ କି ଚାରି ପାଞ୍ଚ ବର୍ଷର ପିଲା ଭଗବାନ ଶଙ୍କ ଚକ୍ର ଗଦା ପଦ ମନ୍ଦିର ଠିଆ ହେଇଛନ୍ତି, ଧ୍ରୁବ ମହାରାଜ ଭଗବାନଙ୍କୁ ଦେଖିକି ତାଙ୍କର ସତେ ଲାଗୁଛି ଲେହନ କରିବେ, ଲେହନ ମାନେ କ'ଣ, ଚାଟିବା, ଭଗବାନ ପୁରା ଆପାଦ ମସ୍ତକ ପୁରା ଚାଟିଦେବେ କି ଏମିତି ଲାଗୁଛି, ଏତେ ତାଙ୍କୁ ଇଏ ଲାଗୁଛି। ଚକ୍ରବର୍ତ୍ତୀଙ୍କ ମାନେ ବହୁତ ସୁନ୍ଦର ଭାବ ତ ସେ ସବୁ ଭଗବାନଙ୍କ ନିଜ ଲୋକ ସଞ୍ଜୀବ ଏତି ଅଖିଳ ଧର ଶକ୍ତି ସୁଧାମନା, ସବୁ ଅଖିଳ ଶକ୍ତିର ଆଧାର ଯିଏ ସେ ଆଜି ପୁରା ସଞ୍ଜୀବନୀ କୁହନ୍ତି ନା ସଞ୍ଜୀବନୀ ପୁରା ମୋତେ ଜୀବିତ କରିଦେଲେ। କ'ଣ କ'ଣ ପାଇଲେ ସେ ଆଜି ସବୁ କୃପା ଯେଉଁ ପାଇଗଲେ ଭଗବାନଙ୍କର ଚିନ୍ମୟ ଶକ୍ତି ପାଇଲେ। ଅନ୍ୟଶ୍ଚ ହସ୍ତ ଚରଣ ଶ୍ରବଣ ତ୍ୱଗାଦି, ହସ୍ତ ଚରଣ ସବୁଗୁଡ଼ିକ ଅନ୍ୟଶ୍ଚ ଅପ୍ରାଣ, ମୋ ପ୍ରାଣ ବି ବର୍ତ୍ତମାନ ମୋ ପ୍ରାଣଟା ବି ବର୍ତ୍ତମାନ ଉନ୍ମୁଖ ହେଇଗଲା। କ'ଣ କାହା ପାଇଁ? ଆମ ପ୍ରାଣଟା ବର୍ତ୍ତମାନ କ'ଣ ଭଲରେ ରହି ନା, ଆମର ପ୍ରାଣଟା କ'ଣ ମୁଁ ସୁଖରେ ରହିବି? ପ୍ରାଣଟା ଏଇଆ ଖୋଜୁଛି ନା ଆଉ କ'ଣ ଖୋଜୁଛି? ମୁଁ ଦୁଃଖ ପାଇବିନି ସୁଖରେ, ତାଙ୍କ ପ୍ରାଣ କ'ଣ ଖୋଜିଲା? ମୁଁ କେମିତି କୃଷ୍ଣ ଉନ୍ମୁଖ ହେଇଗଲା, କେମିତି କୃଷ୍ଣଙ୍କୁ ପାଇବି? ପ୍ରାଣନ୍ ଅନ୍ୟଶ୍ଚ ହସ୍ତ ଚରଣ ଶ୍ରବଣ ତ୍ୱଗାଦିନ୍ ପ୍ରାଣନ୍ ନମୋ ଭଗବତେ ପୁରୁଷାୟ ତୁଭ୍ୟଂ, ହେ ଭଗବାନ ହେ ପୁରୁଷ ପ୍ରଣାମ କରୁଛି। ଚକ୍ରପଦ ହେଠି ଲେଖୁଛନ୍ତି ସେଇ ଧ୍ରୁବ ସଂକ୍ରାନ୍ତ ଦୁଇଟା ଜିନିଷକୁ ଦେଖିଲାରେ ମୁଁ ଥିଲି ନିଜେ ରାଗିକି ମାତାଙ୍କ ଉପରେ ବାବାଙ୍କ ଉପରେ ଉତ୍ତମଙ୍କ ଉପରେ ମୁଁ ପଳେଇ ଆସିଥିଲି ଘର ଛାଡ଼ି, ଆକସ୍ମିକ ତାଙ୍କର ପରିବର୍ତ୍ତନ ଦେଖିଦେଲେ ଜଡ଼ତାରୁ ଚିନ୍ମୟତା, ଏଇ 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 ଶକ୍ତିରୁ ସେ ଦେଖିଦେଲେ ଜାଣିପାରିଲେ ଅନୁଭବ କରିଦେଲେ, ସେଇଟା ହେଉଛି କୃପାର ଶକ୍ତି। ତେଣୁ ଆମର ଇନ୍ଦ୍ରିୟମାନଙ୍କର ଆମର କୃପା ଶକ୍ତି ଧାରଣ କରିବାର ବା ଚିନ୍ମୟ ଶକ୍ତି ଧାରଣ କରିବାର ଆମର କ'ଣ ରହିଛି? ସାମର୍ଥ୍ୟ ଅଛି, କିନ୍ତୁ ଆମେ ସ୍ୱାଭାବିକ ସେଇଟା ପାଇପାରିବା ନାହିଁ। ଲୁହାଟା ଏଇଟାକୁ ତାଦାତ୍ମିକ ଶକ୍ତି କୁହାଯାଏ, ଏଇଟାକୁ ଯଶ୍ୟ ପ୍ରସାଦ କୁହାଯାଏ, ବୁଝି ଏଇଟାକୁ ଏଇଟା ଗୋଟେ ସରଳ କଥା, କିନ୍ତୁ ଏଇଟା ନ ବୁଝିଲା ପର୍ଯ୍ୟନ୍ତ ତୁମେ ଯଦି ଏଇ ସିଦ୍ଧାନ୍ତ ଗୋଟା ଏଇ ଗୋଡ଼ିଆର ଏଇ ଗୋଟିଏ ସିଦ୍ଧାନ୍ତ ତୁମେ ନ ବୁଝିପାରିଲ ଆଉ ତୁମ ପାଇଁ ବୈଷ୍ଣବ ହେବାଟା ବଡ଼ କଷ୍ଟ ହେଇଯିବ। ସବୁବେଳେ ଗୋଟେ ତୁମେ କ'ଣ ଆଶା କରିବ? ନିରାଶା ମନ ଭିତରେ ରହିବ, ମୁଁ ଏତେ କିଛି କରୁଛି ମୋର କାହିଁ ହଉନି, ଏଇଟା ହବା ଜିନିଷ ନୁହେଁ। ତୁମେ ଏତେ କିଛି କରୁଛ କେବଳ ଗୋଟେ ଜିନିଷ ପାଇଁ, ତୁମ ସାଧାରଣ ଯେଉଁ ଭଜନ କରୁଛ ଏତେ ସାଧାରଣ ଭଜନ ଆମର କରିବାର ତାତ୍ପର୍ଯ୍ୟ ସେବା କରିବା ଗୋଟେ ବ୍ୟାକୁଳତା ବଢ଼ିବା ପାଇଁ, କ'ଣ ପାଇଁ? ମୋତେ କୃପା ମିଳୁ, ଏତେ ସାଧାରଣ ଭଜନ ସେବାର ଫଳ ହେଉଛି ମୋତେ ଟିକେ କୃପା ମିଳୁ କାହିଁ। ଆଉ ଏଇଟା ସାଧାରଣ ଭଜନ କୃପା ସହିତ କ'ଣ ସମ୍ପର୍କ ନା, ସାଧାରଣ ଭଜନ ତୁମେ ଯେତେ କରିବ ତୁମର ଅନ୍ତର ଭିତରେ ସେତେ ଏ ଜଡ଼ତା ଜିନିଷଟା ଚାଲିଛି, ଯେଉଁଠି ଜଡ଼ତା ଚାଲିବ ତୁମ ଚିନ୍ମୟ ଶକ୍ତି ଯେତେବେଳେ ପ୍ରକାଶ ପାଇବ ଆତ୍ମା ଯେତେବେଳେ ବିକଳ ହବ, କ'ଣ ତାକୁ ଦରକାର? କ'ଣ ମୁଁ କେମିତି ମୋ ମାଲିକ କତିକି ଯିବି, ମୁଁ ତାଙ୍କର ସେବା କରିବି, ମୋ ତାଙ୍କ କୃପା ଦରକାର, ଏଇଟା ଆତ୍ମା ପାଖରୁ ଆସିବ, ମନ ପାଇଁ ନୁହେଁ। ସଂସାର କଷ୍ଟ ପାଇଲେ ଯେ ମନ ଖୋଜିଦେବ ମୁଁ ଭଗବାନଙ୍କୁ ଗୋଟେ ପାଇବି ସେଇଟା ଭୁଲିଯାଉ ଧ୍ରୁବରେ। ସେଥିପାଇଁ ଏଇ ଗୁରୁ କୃପାରେ ମଣ୍ଡିତ ହେଇକି ଗଲେ, କୃପା ଶକ୍ତିରେ ମଣ୍ଡିତ ହେଇ ଗଲେ ବୋଲି ଆଜି ପାଇଗଲେ ଚିନ୍ମୟ ଚିନ୍ମୟ ନାରଦ ମନ୍ଦିର ସବୁ କୃପା କରିଦେଇଗଲେ ନା, ଚିନ୍ମୟ ଶକ୍ତି ନ ମିଳିଲେ ହବନି। ଲୁହାଟା ଲୁହାଟା କ'ଣ ଅଗ୍ନି? କିନ୍ତୁ ଅଗ୍ନିକୁ ଧାରଣ କରିପାରିବ କି ନାହିଁ? ଅଗ୍ନିକୁ ଧାରଣ କଲେ ସେ କ'ଣ ହେଇଯିବ? ଅଗ୍ନି ହେଇଯିବ। ଅଗ୍ନିକୁ ଧାରଣ କରିପାରିବ ଆଉ ଅଗ୍ନି ଭଳି ତାପ ଦେଇପାରିବ, ଅଗ୍ନି ଭଳି ରୂପ ଲାଲ ପଡ଼ିଯିବ, ସବୁ କରିଦେବ, କିନ୍ତୁ ଅଗ୍ନିଟା ତାହାର ଶକ୍ତି ନୁହେଁ, ଧାଇକା ଶକ୍ତିଟା ତାର ନିଜର ନାହିଁ, ବୁଝିପାରୁଛୁ ଟି? ତାର ଅଛି କି ନିଜର? ନିଜର ନାହିଁ, ତାକୁ ଦେଲେ ଆମେ ହେଲେ ସେ, ତାକୁ ଦେଲେ ତାକୁ ଅଗ୍ନି ଭିତରେ ଭରି କଲେ ସେ କ'ଣ ହବ? ଅଗ୍ନି ଭିତରେ ଭରି କରିବାକୁ ପଡ଼ିବ, ତ ଅଗ୍ନି ଭିତରେ ଭରି ହେଲେ ସେ ସେଠୁ ଦାୟିକା ଶକ୍ତିଟା ପାଇବ, ପାଇଲା ମାନେ କଣ୍ଟିନ୍ୟୁଅସ୍ ଦାୟିକା ଶକ୍ତିରେ ସେ ରହିଲା ପରେ କ'ଣ ହବ? ତାର ସ୍ୱରୂପ ଧର୍ମ ସେ ଯେଉଁ ସରି ସେ ଅଗ୍ନିର ଧର୍ମଟା ପାଇଯିବ, ଏଇଟାକୁ ତତ୍ ଆତ୍ମିକା ଶକ୍ତି କୁହାଯାଏ, ତାଦାତ୍ମିକା ଶକ୍ତି। ସେଠି ଆଉ ବୁଦ୍ଧି ବଳ ବିଚାର ଶକ୍ତି ଜ୍ଞାନ ଏଇଟା ଆଉ କିଛି ନାହିଁ, ଏଇଟା ତାଦାତ୍ମିକା ଶକ୍ତି ମିଳିଗଲା। କ'ଣ ମିଳିଗଲା? ଚିନ୍ମୟ ଶକ୍ତି, କୃପାଟା ଆସିଗଲା, ଚିନ୍ମୟ ଶକ୍ତି ତୁମେ ଚାଲି ଆସିଲା। ଆମେ ଏଇଟା ଏଇଟାକୁ ଖୋଜୁ, ଏଇଟା ଅଲ୍ଟିମେଟ୍ ଜିନିଷଟା ଆମର, ଏଇଟା ଆମର ଅନ୍ତିମ ଲକ୍ଷ୍ୟଟା କ'ଣ? ଏଇଟା କେମିତି ସେଇଟା ମୋତେ ମିଳିବ? ସେଇଟା ନ ମିଳିଲା ପର୍ଯ୍ୟନ୍ତ ତୁମର ମନ ବୁଦ୍ଧିଟା କାମ କଲା ମାନେ ତୁମେ କ'ଣ କରିବ? ଭକ୍ତି କରୁଥିବା ମନ ବୁଦ୍ଧି ଇନ୍ଦ୍ରିୟ ଯଦି କାମ କରୁଛି ତାଙ୍କ ନିଜ ଜଡ଼ ହିସାବରେ ସେ ଭୁଲ କରିବ ହିଁ କରିବ, ତାର ଚିନ୍ମୟ ଏଇ ଯେଉଁ କହୁ ବୈଚିତ୍ରତା ତାର କିଛି ଆସିବନି, ରୂପ ବୈଚିତ୍ରତା ନାମର ବୈଚିତ୍ରତା ଡିଫରେଣ୍ଟ ଟେଷ୍ଟ ଲାଗିଲେ କେତେ ହରେ କୃଷ୍ଣ କହିବି, କେତେ ଦିନ ସେ ସକାଳୁ ମଙ୍ଗଳାରତୀ ଉଠିବି? କ'ଣ ବୁଝିପାରୁଛୁ କି ନାହିଁ? ଯଦି ଲୋକ ରାତି 12 ଗୋଟେ ଶୋଇକି 4 ଉଠୁଛନ୍ତି, ସେ ଫିଲ୍ମ ଦେଖିବା ନାଇଁ କି ନା ଟିଭି ଦେଖିବା ନାଇଁ କି କ'ଣ ମୋବାଇଲ ଦେଖିବା ନାଇଁ, ତାଙ୍କର ଯଦି ଆନନ୍ଦ ମିଳିଯାଉଛି ଆମକୁ, ଆମେ ଶୋଇକି 6 ଘଣ୍ଟା 4 ଉଠିପାରିବାନି? ସବୁ ତ ବୋଝ ଲାଗିଯିବ ଆଉ, କ'ଣ କ'ଣ ଦରକାର? କାରଣ ଭଗବାନ ଚିନ୍ମୟ ନା, ଭଗବାନ ସହିତ ସମ୍ପର୍କ ହେବାକୁ ହେଲା ମୁଖ୍ୟ କେଉଁ ଶକ୍ତିର ଦରକାର? ଜଡ଼ ଶକ୍ତି ଦ୍ୱାରା ହେଇପାରିବନି, କ'ଣ ହେବାକୁ ପଡ଼ିବ? ଚିନ୍ମୟ ଶକ୍ତି କିନ୍ତୁ ଆମର ଅଛି, ଇନ୍ଦ୍ରମାନଙ୍କ ପାଖରେ ଅଛି ସବୁ, ତାଙ୍କୁ କ'ଣ ଦରକାର? ଚିନ୍ମୟ ଶକ୍ତି ପାଇଁ ଆଉ ଗୋଟେ ଚିନ୍ମୟ ଶକ୍ତିର ଆଧାର ଦରକାର ଅଛି, ସେ କେବେ ନିଜେ ଜନ୍ମା ହେଇପାରିବେ, ସେଇଥିପାଇଁ ସେ ଗୁରୁ ସହିତ ଲିଙ୍କ୍ କରାହଉଛି। ଦୀକ୍ଷା, ଗୁରୁ ସେବା, ଗୁରୁ କୃପା ଲିଙ୍କ୍ କାଇଁ କରାହଉଛି? ଚିନ୍ମୟ ଶକ୍ତିଟା, ଯେଉଁ କୃପା ଶକ୍ତିଟା, ସେ ଆସିବେ ଏଇଭଳି ଗୁରୁଙ୍କ ମାଧ୍ୟମରେ ଶିଷ୍ୟ ଶିଷ୍ୟ ନହେଲେ ହେଇପାରିବେନି। ଏବେ ଉଦାହରଣ ଦିଆଯାଉଥିଲା, ଅଗ୍ନିଟାକୁ ଅଗ୍ନି ଭିତରେ ଆମେ ଲୁହାଟାକୁ ପକେଇଦେବା, ତାପରେ କ'ଣ କରିବା? ହାୱା କି ଦେବାକୁ ପଡ଼ିବ ନା? ପବନ ନ ଦେଲେ କ'ଣ ସେ ହବ କି? ପବନ ଦେଲା ପରେ ସେ କୋଇଲାଟା ଜୋର ଜୋର ଦେଖିନ, ଏଇଟା କ'ଣ କୁହନ୍ତି? କମାରଶାଳ ନା, କମାରଶାଳ ଦେଖିନ, କମାରଶାଳ ସେ ଘୁରାନ୍ତି, କମାରଶାଳ ଘୁରା ଚାଲିଛି, ପବନଟା ଦିଆ ହେଉଛି। ଆଚ୍ଛା ସେଠି ଅଗ୍ନି ପବନଟା କ'ଣ? ପବନଟା କ'ଣ? ଆମର ସାଧନ ଭଜନ, ଏ ଯେଉଁ ସାଧନ ଭଜନ ଏଗୁଡ଼ା ସବୁ କରୁଛେ ନା, ଏଇଟା ଯଦି ତୀବ୍ର ହବ ଭଲ, ତୀବ୍ର ହେଲେ ଏ ଇନ୍ଦ୍ରଟା କ'ଣ କେଉଁ ଶକ୍ତି ପାଇବ? ଯଦି ଭଗବାନଙ୍କ ସେବାରେ ଯେଉଁ ରହିଲା ସେ ଚିନ୍ମ ଶକ୍ତିଟା ପ୍ରଭୁଙ୍କର ସେବା କଲେ ସାଧୁଗୁରୁଙ୍କ ମାଧ୍ୟମରେ ଚିନ୍ମ ଶକ୍ତିଟା ପାଇଯିବ। କିନ୍ତୁ ଯଦି ଅଗ୍ନିଟା ନାହିଁ, ତୁମେ କେବଳ ପବନ ମାରୁଛ, ଅଗ୍ନିଟା ନାହିଁ, ଲୁହାଟା ପୁରେଇ ଦେଇଛ କୋଇଲା ଭିତରେ, ଆ ଲଗେଇଛ ପବନ, କ'ଣ ହବ? କିଛି ନାହିଁ ଆଉ, କ'ଣ ହାତ ବଥା ହବ ଆଉ? ସେ ଜଡ଼ ଉଦାହରଣ ତ ବୁଦ୍ଧ ହବ, ସାଧାରଣ ଭୋଜନ ଚାଲିଛି କି ଚିନ୍ମୟ ସାଙ୍ଗରେ ଆମର ଯୁକ୍ତ ହେଇପାରୁନି, ହେ ଭଗବାନ ଶକ୍ତି ସାଙ୍ଗରେ ଯୁକ୍ତ ହେଇପାରୁନା। ଏବଂ ତାଦାତ୍ମିକ ତତ୍ ଆତ୍ମିକା ଶକ୍ତି, ତତ୍ ଆତ୍ମିକା ଶକ୍ତି, ଯାହା ସାଙ୍ଗରେ ଲାଗିଲେ ବା ଯାହା ସାଙ୍ଗରେ ଯୁକ୍ତ ହେଇକି ରହିଲେ ତାଙ୍କ ପାଖରୁ ଆମେ ଶକ୍ତି ପାଇବା। ତେଣୁ ଇନ୍ଦ୍ରିୟମାନେ ଯେତେବେଳେ ଏଇ ଶକ୍ତିଟାକୁ ପାଇବେ, କେଉଁ ଶକ୍ତି? ଚିତ୍ ଶକ୍ତି, ଗୁରୁଙ୍କର କୃପା, ବୈଷ୍ଣବମାନଙ୍କର କୃପା, ମହାପ୍ରଭୁଙ୍କର କୃପା, ଚିତ୍ ଶକ୍ତି ଯଦି ତୁମେ ପ୍ରାପ୍ତ ହେଇଗଲ, ତାହେଲେ ସାଧାରଣ ଭୋଜନ ତୁମେ ଯେତେ କରିବ ସେତେ ତୀବ୍ରତା, ସାଧାରଣ ଭୋଜନ ତୀବ୍ରତା ରହିଲେ ତୁମେ ତାଦାତ୍ମିକ ଶକ୍ତିଟା ଶୀଘ୍ର ପ୍ରାପ୍ତ ହବ, ଚିହ୍ନ ହେଲା ତୁମ ଶରୀର। ଆଉ ସେତେବେଳେ ସ୍ପିରିଚୁଆଲର ଯେଉଁ ଆଧ୍ୟାତ୍ମିକ ଆମେ କହୁଥିଲେ ନା, ଆଧ୍ୟାତ୍ମିକ ଜିନିଷରେ ଯେଉଁ ଭେରାଇଟିନେସ୍ ଅଛି, ବୈଚିତ୍ରତା ଅଛି, ସେତେବେଳେ ଅନୁଭବ ନାମ ସ୍ଫୁରଣ ହେବେ। ମାନସ ପଟରେ ଚକ୍ଷୁରେ ସବୁବେଳେ, ଚକ୍ଷୁରେ ମାନସ ପଟରେ ସବୁବେଳେ କୃଷ୍ଣଙ୍କ ରୂପ ଉଦିତ ହବ, ଚିନ୍ତା ସବୁବେଳେ କୃଷ୍ଣଙ୍କର ଚିନ୍ତା ହବ। ମହାପ୍ରଭୁ କହିଦେଲେ ଅର୍ନିଶ ଚିନ୍ତା କୃଷ୍ଣ ବୋଲ ଭୋଜନେ କି ଭୋଜନେ କି ଶୟନେ କି ବାଚା, ମହାପ୍ରଭୁ କହିଦେଲେ, ମହାପ୍ରଭୁ କହିଦେଇଗଲେ ଆରେ ହବ କେମିତି? ଖାଇବା ସହ ଶୋଇବା ସମୟରେ ସବୁବେଳେ ତୁମେ କୃଷ୍ଣଙ୍କର ନାମ କର, ସବୁବେଳେ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ, ଏଣେ କହିଦେଲେ ସବୁବେଳେ କର, ସେଣେ କହିଦେଲେ ଦେଖୁନା କେମିତି ମହାପ୍ରଭୁ, ଏଣେ କହିଦେଲେ ସବୁ କର। ମହାପ୍ରଭୁ କେବେ ଡବଲ କଥା କୁହନ୍ତି, ସବୁବେଳେ ସିଙ୍ଗିଲ କଥା ତାଙ୍କର, ଏଣେ କହିଦେଲେ ସବୁ ସବୁବେଳେ କିବା କି ଭୋଜନ କି ଶୟନ କିବା ଜାଗରଣେ ଅର୍ନିଶ ଚିନ୍ତା କୃଷ୍ଣ ଭଲ ହବ ଦାନେ, ସେଣେ କହିଦେଲେ ନାମ ନାମ ଗାରି ବହୁଦା ନିଜ ସର୍ବଶକ୍ତି ସ୍ତୋତ୍ରାର ପିତା ନିୟମିତ ସ୍ମରଣେ ନ କା ଏତାଦୃଶୀ ତମ କୃପା ଭଗବାନ ମହାବି ଦୁର୍ଦେବୀ, ସେଣେ ନିଜେ କହୁଛନ୍ତି ମୁଁ ଦୁର୍ଦେବ, ମୋର ଅନୁରାଗ ନାହିଁ, ଆପଣଙ୍କ ନାମ ଏତେ ଦୟାଳୁ, ସବୁ ନାମରେ ବିଭିନ୍ନ ନାମରେ ବିଭିନ୍ନ ଶକ୍ତି ଦେଇଛନ୍ତି, କିନ୍ତୁ ମୋର ଅନୁରାଗ ଏଣେ କହୁଛନ୍ତି, ସେ କଥା ଏଣେ କହୁଛନ୍ତି, ସବୁବେଳେ ଚିନ୍ତା କର କେମିତି ହବ ମୋତେ ବୁଝା, ସେ ତ ନିଜେ ପ୍ରାର୍ଥନା କରି କହୁଛନ୍ତି ନାମ ପ୍ରଭୁଙ୍କ ପାଖରେ, କିନ୍ତୁ ଏଣେ କହୁଛନ୍ତି ସବୁବେଳେ ସ୍ମରଣ କର, ସବୁବେଳେ ଆମେ ସ୍ମରଣ କରିବା କିନ୍ତୁ ମାନସ ପଟରେ ସବୁବେଳେ ଇଏ କୃଷ୍ଣ ଚିନ୍ତା ରହିବନି, କୃଷ୍ଣ ନାମ ରହିବନି, କୃଷ୍ଣ ରୂପ ରହିବନି, ହବନି ବୋଧ ଯିବାର। ତେଣୁ ଜଣେ କହିବ ଆଚ୍ଛା ପୁରା ଏକବାର ଚିନ୍ମୟ ଶକ୍ତି ସବୁ ଏକ ପ୍ରତ୍ୟକ୍ଷ ଏଭଳି କୃପା ମିଳିଗଲା କାହାକୁ, ଯେମିତି ଧ୍ରୁବ ମହାରାଜଙ୍କୁ ମିଳିଗଲା, ସାଙ୍ଗେ ସାଙ୍ଗେ କ'ଣ ହେଇଗଲା, ଇନ୍ଦ୍ରଟା ପୁରା ଚିନ୍ମୟ ଶକ୍ତି ପ୍ରାପ୍ତ ହେଲା। ଆମକୁ କେତେବେଳେ ଆମକୁ କେମିତି ଏମିତି ପରସେଣ୍ଟରେ ମିଳିବ ନା ପୁରା 100% ମିଳିଯିବ ସାଙ୍ଗେ ସାଙ୍ଗେ? ହଁ, ଆମର ଶରଣାଗତି, ଆମର କିଭଳି ଶରଣ ଐକାନ୍ତିକତା ରହିଛି ସାଧୁଗୁରୁଙ୍କ ପ୍ରତି, ଯିଏ ସେ କୃପା ଧାରଣ କରିଛନ୍ତି ଆଚାର୍ଯ୍ୟଙ୍କ ପ୍ରତି, ଭଗବାନଙ୍କର ସେବା ପ୍ରତି, ଆମେ ଆଚାର୍ଯ୍ୟ ଆନୁଗତ୍ୟରେ ସେବା କରୁଛେ, ତାଙ୍କ ଆନୁଗତ୍ୟରେ ସେବା କରୁଛେ, ଆଉ ଆଚାର୍ଯ୍ୟଙ୍କର କାମ ହେଲା କ'ଣ? ସେ କେବଳ କୃଷ୍ଣଙ୍କୁ ପ୍ରତିବିଧାନ କରିବେ। ଆମକୁ ଆମକୁ ଆମର ଶରଣାଗତି, ଆମର ନିଷ୍କାମତା, ଆମର ଐକାନ୍ତିକତା, ଆମର ସରଳତା, ନିଷ୍କପଟ ସେବାରେ ଆମେ ଯେତିକି ଯେତିକି ଆଗେଇବା ଆମକୁ ସେତିକି ସେତିକି ଏସବୁ ଚିନ୍ମୟ ଶକ୍ତି ସେତିକି ଆମକୁ ମିଳିବ। କିନ୍ତୁ ପୂର୍ଣ୍ଣ ଯେଉଁ ତାଦାତ୍ମିକ ଶକ୍ତି ପ୍ରାପ୍ତ ହେଲା ପରେ ସିଏ ହେଇଗଲେ ଶୁଦ୍ଧ ଭକ୍ତ, ସିଏ ଆଉ ତାଙ୍କର ଆଉ କୌଣସି ଜଡ଼ତା ନାହିଁ, ଜଡ଼ତା ଆଉ ନାହିଁ, ସେତେବେଳେ ଦେଶ ଜାତି ଶରୀର ସେତେବେଳେ ହେଲା ସର୍ବଧର୍ମ ସେ ଷ୍ଟେଜ୍ରେ, ଆଉ ସେତେବେଳେ ଦେଶ ଜାତି ଦେହ ସମ୍ବନ୍ଧ ଶରୀର ପିତା ମାତା ଏସବୁ କୌଣସି ସମ୍ପର୍କ ଆଉ କିଛି ନଥିବ, କୌଣସି ଜାଗତିକ କିଛି ତାଦାତ୍ମିକ ଶକ୍ତିଟା ପାଇଗଲ, ତୁମେ ଯେଉଁ ଶକ୍ତିଟା ପାଇଗଲ ଯେମିତି ଗୋଟେ ଛୋଟ ଚିନ୍ତା କରୁନା, ଏଇଟା ତା ସହିତ ସମାନ ନୁହେଁ। ଭଲ ଗୋଟେ ଉଦାହରଣ ଦେଉଛି, ସେ ସ୍ପିରିଟ୍ ମଦ ଗୁଡ଼ାକରେ କ'ଣ ଅଛି, ଆଲକୋହଲ ଗୁଡ଼ାକ ଅଛି ନା? ତ କୁହନ୍ତୁ କ'ଣ ସ୍ପିରିଟ୍ ଗୁଡ଼ା କ'ଣ ସେ ଆଲକୋହଲ ଗୁଡ଼ାକ ରହିଛି, ଆଲକୋହଲଟା କ'ଣ କ'ଣ କରୁଛି, ସେ ଇନ୍ଦ୍ରିୟମାନଙ୍କର ଦେହରେ ଲାଗିଲା ମାନେ ତାକୁ ତାର ବୃତ୍ତିଟାକୁ ଭୁଲେଇ ଦେଇକି ତା ଧର୍ମଟାକୁ ତିଆରି କରିଦେଉଛି, କରିଦେଉଛି ନା ନାହିଁ? ଜଣେ ଗୋଟେ ନିଶା ଖାଇଦେଲା ବେଳକୁ, ସିଗାରେଟ୍ ଖାଇଦେଲା ବେଳକୁ ବା ଗଞ୍ଜେଇ ଖାଇଦେଲା ବେଳକୁ ବା ମଦ ଖାଇଦେଲା ବେଳକୁ ତା କ'ଣ ହେଉଛି, ତା ଧର୍ମଟାକୁ ସିଏ ତା ସର୍ ମୁଁ ଗୋଟେ ପୁରୁଷଟା, ମୁଁ ଗୋଟେ ଅଫିସରଟା, ବା ମୁଁ ମୋର ଛୁଆ ପିଲା ଅଛନ୍ତି, ମୁଁ ପଇସା, ସେ ସବୁ ଭୁଲିଗଲା। ସେ ଯେଉଁଟାକୁ ଭୋଜନ କଲା ତାର ଯେଉଁ ଗୁଣ ରହିଛି ତାକୁ ବର୍ତ୍ତମାନ ସେଇଟା ଉଦିତ ହେଲା। ଜଣେ ଦେହକୁ କେମିତି ଭୁଲିବ? ହଁ, ଆମେ ଯେଉଁ କହୁଛେ ଦେହଟାକୁ ଆମେ ଭୁଲିଯିବା, ହେଇପାରିବ? ହେଇପାରିବ, ଦେହ ଚିନ୍ତାଟା ରହିବ। ବର୍ତ୍ତମାନ ମନ ମନଟା କ'ଣ କରୁଛି, ମନଟା ବିଭିନ୍ନ ଚିନ୍ତା କରୁଛି ନା? ବିଭିନ୍ନ ଚିନ୍ତା କରିବ, ଦେହ ଚିନ୍ତା କରିବ, ସବୁ ପ୍ରକାର ଜିନିଷ ରହୁଛି। ତୁମେ ସିନା ଭୁଲିଲେ ହବ, ଭୁଲିବ କେମିତି? ନିଶା ଖାଇବା ଲୋକ ସେ କ'ଣ କରୁଛି, ତୁ ତାକୁ ଦେଖିଛ ନା ନାହିଁ କେବେ? ନିଶା ଖାଇବା ଲୋକର ଟେଷ୍ଟ କ'ଣ ଅଛି, ତାର ଖାଇବା ଖାଦ୍ୟର ତାର ଟେଷ୍ଟ ହେଉଛି ନିଶା। ସେ ଅନ୍ନ ଖାଉଥିବ, ଡାଲି ଖାଉଥିବ, ସବଜି ଖାଉଥିବ, ତାକୁ ଟେଷ୍ଟ କେଉଁଟା ଲାଗୁଥିବ? ସେଇ ସେ ମଦ ଟେଷ୍ଟ ତାର ସବୁ ସେଇ ଗୋଟେ, ତାକୁ କଣ୍ଟ୍ରୋଲ କରୁଛି କିଏ? ମତେ ସେ ଧର୍ମଟା ସାତଗୁଣ ଏଇଟା ଯୋଉଟା ଯୋଉଟା ନିଶା ଖାଇଛି ସେଇଟା କଣ୍ଟ୍ରୋଲ କରୁଛି, ଆଉ ତାର ମନ ବୁଦ୍ଧି ଇନ୍ଦ୍ରିୟ ବର୍ତ୍ତମାନ କିଛି ନାହିଁ। ସେ ଯୋଉ ଆଲକୋହଲଟା ଖାଇଛି, ସେ ଆଲକୋହଲ ଧର୍ମଟା ବର୍ତ୍ତମାନ ତାର ଟୋଟାଲ ଶରୀରରେ ଦେଖାଉଛି, ଆଉ ଚିନ୍ମୟ ଶକ୍ତିଟା ସେଇଭଳିଆ। ତାହେଲେ ପ୍ରଶ୍ନ କରିବ ନା କେମିତି ଆଜ୍ଞା, ସେ ରଘୁନାଥ ଗୋସ୍ୱାମୀ କ'ଣ ଖାଉଥିଲେ? ଛାଞ୍ଚ ଖାଉଥିଲେ, କେତେ? ଗୋଟେ ଠୁଙ୍ଗା, ଗୋଟେ ଠୁଙ୍ଗା, ଗୋଟେ ଦୁନା ଛାଞ୍ଚ ନୁହେଁ ଯେ ଏକବାର ପିଇ ପକେଇବେ, ବେଲା ବେଲା ଆଣି ବେଲା ପିଇ ଦେଇକି ବାସ, ସେମିତି ନାହିଁ ତାଙ୍କର। କି ତୁମେ ଛାଞ୍ଚ ପିଇକି ରହିଲ, ଦେଖିବା ଉଠି ବସିପାରିବ? କମର କମର ବଥା ହବ, ଆଉ କହିବ କମର ବଥା ହେଲାଣି, ମୁଣ୍ଡ ବଥା ହେଲାଣି, ଝାଡ଼ା ସଫା ହଉନି, ଭୋକ ତ ଲାଗିବ, ପେଟ ଗଡ଼ିବ, ତୁମେ ଜପ କରିବ ନା ସେବା କରିବ? କିଛି କରିବନି, ଖାଲି ଗଡ଼ିବ, ଭୋକ ଲାଗିଲେ କ'ଣ କରିବ? ଭୋକ ଲାଗିବ, ଅଜ୍ଞାନ ହେଇଯିବ। ସିଏ କେମିତି କରୁଥିଲେ, କେଉଁ ଶକ୍ତିରେ ଥିଲା ଏ ଶକ୍ତି? ଏପଟ ତିନି ଘଣ୍ଟା ଶୋଉଥିଲେ, ଆମେ ଦେଖିଛୁ ଗୁରୁଦେବ ସେଭଳି ଦୁଇ ଚାମଚ ଅନ୍ନ ଏତିକି, ଟୋଟାଲ ଗୋଟେ ବାଟି ହବ, ଏତେ ବଡ଼ ଶରୀର କେମିତି କେମିତି ପୁଣି ଦୁଇ ଘଣ୍ଟା କରିଯିବେ, ପୁରା ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଭଗବାନ କଥା କହେ, କିଏ ସବୁ ହେଉଛି ଶକ୍ତିର ପ୍ରଭାବ। ଆଉ ଶକ୍ତି ନଥିଲେ ତୁମେ ତ ସେଇ ଦେହ 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 ସବୁ ଦେହଟା ତୁମକୁ ଖାଇଲା, ଆଉ କ'ଣ ଦେହଟା ତୁମକୁ କ'ଣ କରିବ? ଆଉ ସବୁବେଳେ ତୁମକୁ ତାର ତାର ପ୍ରଭାବଟା ଜଣଟା ରଖିଲା, ଆଉ ପ୍ରୋବ୍ଲେମଟା କେଉଁଠି ଆସୁଛି? ପ୍ରୋବ୍ଲେମଟା ମୂଳ ରୁଟ୍ କଜ୍ଟାକୁ ଧରିପାରୁନି। ଆମେ ଚାହୁଁଛେ ଭକ୍ତି ରସକୁ ଆସ୍ୱାଦନ କରିବା, କିନ୍ତୁ ବାଧକ କିଏ? ଦେହଟା ନା, ଆଉ ଦେହଟା ବାଧକ, କିନ୍ତୁ ଏଇ ଦେହଟାକୁ ପୁଣି ତୁମେ ଯଦି ତାକୁ ନେଗ୍ଲେକ୍ଟ କରିବ ସେ କ'ଣ କରିବ? ଆକୁ ଆମକୁ ଚିନ୍ମୟ କରିବାର ଅଛି, କାରଣ ଆତ୍ମା ତ ଏକୁଟା ରହିପାରିବନି, ଆତ୍ମା କ'ଣ ଦରକାର? ଗୋଟେ ଦେହ ଦରକାର, ପୁଣି ଆତ୍ମା ଯେଉଁ ଚିନ୍ମୟତା ଶକ୍ତିଟା ପ୍ରାପ୍ତ ହବ ମାନବ ଦେହରେ, ପୁଣି ଭଗବାନଙ୍କର ଭକ୍ତ ହେଇକି, ତେଣୁ ଏ ଚିନ୍ମୟ ଶକ୍ତି ନ ମିଳିଲା ପର୍ଯ୍ୟନ୍ତ ତୁମର କୌଣସି ଜିନିଷଟା ସମାଧାନ ହେଇପାରିବ। ଦେହଟା ପ୍ରୋବ୍ଲେମ ରହିଲା, ମନଟା ପ୍ରୋବ୍ଲେମ ରହିଲା, ସବୁ ତ ପ୍ରୋବ୍ଲେମ ରହିଲା, ଆଉ କ'ଣ? ତେଣୁ ଆମର ଯେଉଁ ପ୍ରାର୍ଥନା ଯେଉଁ ରହୁଛି, ଆମେ ଯେଉଁ ଭଗବାନଙ୍କୁ ଯେଉଁ ପ୍ରାର୍ଥନା କରୁଛେ, କେବଳ ଏଇଥିପାଇଁ ଲୋକ କ'ଣ, ମୋତେ ପ୍ରଭୁ ଟିକେ କୃପା କର। ସେ କୃପାଟା କ'ଣ? ଭଗବାନଙ୍କର ଭକ୍ତ ପ୍ରତି କୃପାଟା କ'ଣ କ'ଣ? ସେଇଟା ସବୁ ଚିନ୍ମୟ ବସ୍ତୁକୁ ଉପଲବ୍ଧି କରିବେ, ଏଇଟା ହେଲା ପ୍ରଭୁଙ୍କର କୃପା। ନାମ ତାକୁ ଚିନ୍ମୟ ଲାଗିବ, ପ୍ରସାଦ ତାକୁ ଚିନ୍ମୟ ଲାଗିବ, ବୈଷ୍ଣବ ତାକୁ ଚିନ୍ମୟ ଲାଗିବ, ବିଗ୍ରହ ତାଙ୍କୁ ଚିନ୍ମୟ ଲାଗିବ, ସବୁ ଚିନ୍ମୟ ଲାଗିବ ନା? ତୁମର ତାହେଲେ ତୁମ ରୁମ୍, ତୁମ ବେଡ୍କୁ ଯାଇକି ତୁମ ରୁମ୍ରେ ବସିଯାଉଛ, କେମିତି ଲାଗୁଛି? ହଁ, ଆର ମୋ ବେଡ୍ଟା, ମୋ ରୁମ୍ଟା ଭଲ ଲାଗୁଛି ନା ନାହିଁ? ସାଙ୍ଗେ ସାଙ୍ଗେ କିଛି ହେଲା ତୁମ ବେଡ୍କୁ ପଳେଇବ, ତାକୁ କେମିତି ଲାଗୁଛି? ଆଉ ମନ୍ଦିର ଆଡ଼େ ସେମିତି ଲାଗୁଛି? ମନ୍ଦିର ନାହିଁ, କେମିତି କାମ ସାରିବ? ମୁଁ ଯିବି ମୋ ରୁମ୍, ଏଟା ସମସ୍ତିଙ୍କର ଚିନ୍ମଟା। ଆମେ ଆମେ ଏଇଟା ମାନେ କାହାକୁ କହିବାର କଥା ନୁହେଁ, ଏଇଟା ହେଉଛି ସତ୍ୟ। ତୁମେ ନ କହିଲେ କ'ଣ, ଆମେ ସବୁ ଜାଣିଦେବୁ, ଆଉ ଏଇଟା ତ ହବ ଜଡ଼, ଆମର ଜଡ଼ ଜିନିଷଟା ନା, ଆମ ନିଜ ଆମର ନିଜର କାମଟା ଯେମିତି ଆମକୁ ଆନନ୍ଦ ଲାଗୁଛି, କ'ଣ ଭଗବାନ କାମଟା ସେମିତି ଲାଗୁଛି, କେବେ ଲାଗିବନି, ଜଡ଼ତା। ଆଉ ଚିନ୍ମୟ ଶକ୍ତି ଯେଉଁ ତାଦାତ୍ମିକା ଶକ୍ତିଟା ଆମେ ଯେଉଁ କହୁଥିଲେ, ଏ ତାଦାତ୍ମିକା ଶକ୍ତି ତଦ ଆତ୍ମିକା ଶକ୍ତି, କୃପାତ୍ମିକା ଶକ୍ତି ଯେଉଁଟା, ସେଇଟା ତୁମେ ଆମେ ଯେତେପର୍ଯ୍ୟନ୍ତ ପ୍ରାପ୍ତ ନ ହେଇପାରିବା ସେପର୍ଯ୍ୟନ୍ତ ଏଇସବୁ ଚିନ୍ମୟ ଜିନିଷ କିଛି ଉପଲବ୍ଧି କରିପାରିବାନି, କରିପାରିବା। କିନ୍ତୁ ଏଇଟାକୁ ଆମେ କରିବା ପାଇଁ ହିଁ ଏଠିକି ଆସିଛେ। ଆଉ ଜଣେ କହିବ କେମିତି କରିବି ତାହେଲେ, ଏଭଳି ଉପାୟ ଦେଲେ, ଭଗବାନଙ୍କର ନାମ ବି କରୁଥିବ, ଏଥିରେ କ'ଣ ହେଉଛି? ପ୍ରଭୁଙ୍କର ନାମ ଯେମିତି ପବନ ମରା ଚାଲିଛି, ପବନ ମାରିଲେ କ'ଣ ହବ? ପବନଟା ଆମେ କରୁଛେ ନା, ସାଧାରଣ ଭଜନ ତୀବ୍ରତା, ମନରେ ବ୍ୟାକୁଳତା ଆସିବ, ଆଉ ସବୁ ନିୟମ ଯେଉଁ ବୈଷ୍ଣବମାନଙ୍କର ଭଗବାନଙ୍କ ସେବା ବି କରିବାକୁ ପଡ଼ିବ। ସେବାଟା ପ୍ରାଥମିକ ଅବସ୍ଥାରେ ସେବାଟା କ'ଣ ଲାଗେ, ଏଇଟା ବୁଝ, ଯୋଡ଼ ଯୋଡ଼ତା ଲାଗେ, ମୁଁ ସେ ସେବା ହେଉଛି ଚିନ୍ମୟ। ଗୋଲକ ଧର୍ମରେ ଆଉ କ'ଣ, ଗୋଲକ ବୃନ୍ଦାବନ ଆଉ କ'ଣ ସେବା ଧର୍ମଟା, ଆଉ ସେଟା ଆଉ କିଛି ନାହିଁ, ସେଠି ଗୋଟିଏ ଧର୍ମ, ସେଠି ସେବା ଧର୍ମ। ଏଠି କହିଦେଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ। ଯେ ଶରଣମ୍ ବ୍ରଜ, ତୁମର ଶରଣ ଯିବେ, ତୁମେ ସବୁ ପାପରୁ ମୁକ୍ତ କରିଦେବ, କିନ୍ତୁ ତୁମେ ଯେ ସବୁ ଧର୍ମ ଛାଡ଼ିଦେଇ ପଳେଇବ, ସେଠି କ'ଣ କରିବ? ସେଠି କେଉଁ ଧର୍ମକୁ ଗ୍ରହଣ କରିବ? ସେଠି ତୁମର ସେବା ହିଁ କରିବ, ସେ ହିଁ କରିବ, ଆଉ କ'ଣ କରିବ? ତେଣୁ ଚିନ୍ମୟ ଏ ଚିତ୍ ଶକ୍ତିର ଆମେ ଯାହାକୁ ଓଡ଼ିଆ ଯାହା କୁହନ୍ତି, ଆମେ ଜଣେ ଗ୍ରାହକ, ଗ୍ରାହକ ହେବା ପାଇଁ ଆସିଛେ, କଷ୍ଟମର କୁହନ୍ତିନି, ଆମ କଷ୍ଟମର ଆମେ ସେଇଠି ଆସିଛେ ଶିଖି ଶକ୍ତିଟା କେମିତି, କୃପାଟା କେମିତି ପ୍ରାପ୍ତ ହେବା, ଗୁରୁକୃଷ୍ଣଙ୍କର ଆଶ୍ରୟ ରହିକି ମହାପ୍ରଭୁଙ୍କର କୃପା କେମିତି ପ୍ରାପ୍ତ ହେବା। କାରଣ କୃପା ଶକ୍ତି ନ ମିଳିଲା ପର୍ଯ୍ୟନ୍ତ ଇନ୍ଦ୍ରିୟ ଗୁଡ଼ାକ ସବୁ ଜଡ଼ ଅବସ୍ଥାରେ, ଆଉ ଇନ୍ଦ୍ରିୟମାନେ ଜଡ଼ ଅବସ୍ଥାରେ ଥିଲା ପର୍ଯ୍ୟନ୍ତ, ଯଦି କୁକୁର ଦେଖିଛ ନା ନାହିଁ ରେ, କୁକୁର ଦେଖିଛ, କୁକୁର ତା ଗୋଟା ପଛ ଗୋଡ଼ ଭାଙ୍ଗି ଦୁଇଟାକୁ ଦେଖୁ ନା, କାହା ଘର ପଶି ତାକୁ ବାଡ଼ିକି ଭାଙ୍ଗି ଦେଇଥିବେ, ତା ଗୋଡ଼ ଦୁଇଟା ଦେଖିଛ ନା, ଏମିତି ମକା ହେଇଥିବେ, ସେ ଚାଲୁଥିବ, କେମିତି ଚାଲେ, ଖାଲି ଘୋଷରେ 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 ଟିକେ ଯାଉଥିବ, କ'ଣ ଠିଆ ହଉଥିବ, କ'ଣ ଘୋଷରେ ଘୋଷରେ ଚାଲୁଥିବ, ଠିଆ ହଉଥିବ। ଭଗବାନ କୃପା ଶକ୍ତି ନ ମିଳିଲା ପର୍ଯ୍ୟନ୍ତ ଆମର ଅବସ୍ଥା ସେଭଳିଆ, ଚାରି ଗୋଡ଼ ଥିଲେ ସେ କ'ଣ କରିବ, ଡିଆଁ ମାରିକି ତାର ବୁଲୁଥିବ, ତା ଦୁଇ ଗୋଡ଼ ଭଙ୍ଗା ହେଇଗଲା। ସେ ଯେମିତି ଘୋଷରେ ଆମକୁ ସେ ଭକ୍ତି ଜୀବନଟା ସେମିତି କଷ୍ଟ ଲାଗିବ, କଷ୍ଟ ଲାଗୁନି, ଖାଲି କ'ଣ ଚାହୁଁଛି କେମିତି ସବୁ ହେଇଯାନ୍ତା କି, ଏଠି ହବ କ'ଣ ଏଇ ଜିନିଷ, ତୁମେ ହେଇଗଲେ ତ ଜଡ଼ ଜିନିଷଟା, ତୁମେ ଜଡ଼ ଜିନିଷଟା କ'ଣ ପାଇବା ପାଇଁ ଚାହୁଁଛ, ଏଠି ହବ କ'ଣ, ଏଠି କିଛି କରିବାନି, ସେସବୁ କରେଇ ନେବେ ଆମ ପାଇଁ। ଆମର ହେଲା କାମଟା ଏଇଟା, ଆମେ ଏଠି କିଛି ଆମେ ସବୁବେଳେ ଇଚ୍ଛା କ'ଣ, କିଛି ଗୋଟେ କରିବି, କାହିଁକି କର୍ମଟା କରିଛେ ନା, ଏଇଟା କରିବା, ଏଇଟା କରିବା, ଏଇଟା କରିବା, ସେଥିପାଇଁ ଶାସ୍ତ୍ର କହିଲେ ଠିକ୍ ଅଛି, ଯଦି କରୋସି ଯଦି ଅସ୍ନାସି କର, ଭଗବାନ କୃଷ୍ଣ ପାଇଁ କର, ଏଇସବୁ ଭଗବାନ କୃଷ୍ଣ ପାଇଁ କରିବ, ତାପରେ ଲାଷ୍ଟରେ ଯେତେବେଳେ ଆସିବ ସେ କୃଷ୍ଣ କାର୍ଯ୍ୟ ସେବା କରିକରି ବୋଧେ କୃଷ୍ଣ ତୁମ ଦ୍ୱାରା କିଛି କରିବେ, ଯେମିତି ପ୍ରଭୁପାଦ ପ୍ରଭୁପାଦ କରିନାହାନ୍ତି, କିଛି ଯୋଜନା କରିନାହାନ୍ତି, ଏମିତି କିଛି ଗୋଟେ ଯେଉଁ ଅସମ୍ଭବ କାମ କେବଳ କୃଷ୍ଣ ତାଙ୍କ ଦ୍ୱାରା କରେଇ ନେଇଗଲା, ଏଇଟା ଅସମ୍ଭବ କାର୍ଯ୍ୟ ନା, ପ୍ରାକ୍ଟିକାଲି ଏଇଟା ଅସମ୍ଭବ କାର୍ଯ୍ୟ, କୃଷ୍ଣ ତୁମ ଦ୍ୱାରା କରେଇ ନେବେ। ଚିନ୍ମୟ ଶକ୍ତିର ଆଧାର ହେଉଛି ସେୟା, ଯିବା ନାମ ଉଚ୍ଚାରଣ କରିବ, ବର୍ତ୍ତମାନ ବୁଦ୍ଧି କି ମନ ବୁଦ୍ଧି ମିଶଉଛି, ମିଶି କାହାକୁ କହୁଛି, ଝିଅ ଗାଇ ନାମ କରିବାକୁ ପଡ଼ିବ ରେ, ମନ ବୁଦ୍ଧି କହୁଛି, ବୁଦ୍ଧିକୁ ଝିଅ କରିବା, ହରେ କୃଷ୍ଣ ହରେ କୃଷ୍ଣ, ପୁଣି ବୁଦ୍ଧି ମନ ତାକୁ ଯାଏ ଆଗ କରିବା, ରଖ ଦେଖୁନା ସବୁ, ସେତେବେଳେ ଏଇଟାକୁ ପୂରଣ କୁହାଯାଏ, ଯିବା ସବୁବେଳେ ନାମ କରିବ, ଚକ୍ଷୁ ଯୋଡ଼େ ଯୋଡ଼େ ଦେଖିବ ଭଗବାନ, ଏଇଟା ଚି ଶକ୍ତିର ତାତ୍ମିକ ଶକ୍ତି ହେଲେ ଗୁରୁ କୃପା ଜଣେ ପ୍ରାପ୍ତ ହେବ, ଭଗବାନ କୃପା ପ୍ରାପ୍ତ ହେବ, ତାର କନସିୟସନେସ୍, ସେଇଟା କ'ଣ କୁହାଯାଏ, କୃଷ୍ଣ କନସିୟସନେସ୍। ପ୍ରଭୁ ଯେଉଁ ଶବ୍ଦଟା ଦେଇଛନ୍ତି ବହୁତ ବଡ଼ ଗୋଲୋକ ବୃନ୍ଦାବନ ଶବ୍ଦ, ଏଇ ପ୍ରଶମିକ ଷ୍ଟେଜ୍ ପୁରା ପୂର୍ଣ୍ଣ କୃଷ୍ଣ ଚେତନଶୀଳ, ଚିହ୍ନ ଚିହ୍ନ ଶକ୍ତି ପାଇଗଲ, ତୁମେ ତାତ୍ମିକ ଶକ୍ତିଟା ମିଳିଗଲା, ଆଉ ଗଲା ତୁମର ସବୁ ସାତଗୁଣ୍ୟ ଧର୍ମ ସବୁ ଚାଲି ଆସିବ, ସଦ୍ଗୁଣ ସେ ତାଙ୍କର ଯେଉଁ ଗୁଣ ସେ ଚିନ୍ମୟ ଶକ୍ତି ଗୁଣ ଗୁଡ଼ାକ ସବୁ ଚାଲି ଆସିବ। ନହେଲେ ଏଗୁଡ଼ା କ'ଣ ଆମେ ବୁଝିପାରିବା ନା, କିଛି ବୁଝି ହେବନି, ସାଧାରଣ କଥା ବି ବୁଝିପାରିବନି, ଭାଗବତରେ କୌଣସି କଥା ବି ଆମ ପାଇଁ ସହଜ ବୋଲି ଭାବନି, ସବୁ ଦୁର୍ଗମ ପାଠ, ଖାଲି କ'ଣ ବୁଦ୍ଧି ଦ୍ୱାରା ଆମେ କିଛି ଗୋଟେ ବୁଝିବୁ, ତା ଅର୍ଥଟା ଏହା, ଅର୍ଥଟା ବୁଝୁଛେ ନା ନାହିଁ, ତା ଅର୍ଥଟା ଖାଲି ବୁଝିପାରୁଛେ, ଏତିକି ବୁଦ୍ଧି ବିଚାର ପୂର୍ବକ ବୁଝୁଛେ, ସବୁ ଚିନ୍ମୟ ବସ୍ତୁ, ଭଗବାନ କେମିତି ପ୍ରାର୍ଥନା କରିବା, କେମିତି ପ୍ରାପ୍ତ ହେବା, ତୁମେ କହିଲ ଭାଗବତର ଗୋଟେ ଚରିତ ମୋତେ କୁହ, ଯେଉଁ ଚରିତ୍ରରେ ସେମାନେ ଜଣେ ବ୍ୟକ୍ତିଙ୍କର ନାମକୁ ଯିଏ କୃଷ୍ଣଙ୍କୁ ଭେଟିନାହାନ୍ତି, କୃଷ୍ଣଙ୍କୁ ପ୍ରାର୍ଥନା କରିନାହାନ୍ତି, କହିପାରିବ ଗୋଟେ ଚରିତ ଗୋଟେ ଲୀଳା କୁହ, ଯିଏ ସେ କୃଷ୍ଣଙ୍କୁ ବା ବିଷ୍ଣୁଙ୍କୁ ସେ ଭେଟିନାହାନ୍ତି କି ତାଙ୍କୁ ପ୍ରାର୍ଥନା କରିନାହାନ୍ତି କିମ୍ବା ତାଙ୍କ ଦ୍ୱାରା କୃପା ପାଇନାହାନ୍ତି, କହିଲେ କେଉଁ ଚରିତ ଅଛି, ଅଛି କିଛି ଅଜାମିଳ କଥା, ସବୁଠୁ ପାପୀ କଥା କହିବ, ଅଜାମିଳ ଧ୍ରୁବ କଥା କହିବ, ଯାହା କଥା କହିବ, ସବୁ ସମସ୍ତେ କୃଷ୍ଣଙ୍କୁ ଭେଟିଛନ୍ତି ଆଉ ସମସ୍ତେ ସେ କୃପାଟା ପାଇଛନ୍ତି, ତାହେଲେ ଆମେ ଆମେ କ'ଣ ଯୋଡ଼ ଆମେ ଏଇଟା ବୁଝିବା କେମିତି, ଆମେ କେମିତି ବୁଝିବା, କିନ୍ତୁ ସିଏ ଯେହେତୁ ଚିନ୍ମୟ, ଆମେ ଚିନ୍ମୟ ସଂସ୍ପର୍ଶ, ଯେମିତି ନାମ ହେଉଛନ୍ତି ଚିନ୍ମୟ, ଭାଗବତ ହେଉଛନ୍ତି ଚିନ୍ମୟ, ଯେ ଆମେ କହିବା ତାହେଲେ ମୁଁ ତ ଜଡ଼ ଏଗୁଡ଼ା ବୁଝିପାରିବିନି, ପଢ଼ିବି ନାହିଁ, ତାହେଲେ କ'ଣ ରହିବ, ଜଡ଼ତାଟା ବଢି ବଢିକା ଚାଲିବ, ଚିନ୍ମୟ ବସ୍ତୁ ସଂସ୍ପର୍ଶରେ ଆସୁଛେ, କିନ୍ତୁ ଯଦି ଇନ୍ଦ୍ରିୟ ଗୁଡ଼ିକ ଜଡ଼ ରହିଛି, ସେ ସମ୍ପୂର୍ଣ୍ଣ ସେ ତାକୁ ହୃଦୟଙ୍ଗମ କରିବା ବା ତାଙ୍କୁ ସେ ଚିନ୍ମୟ ବସ୍ତୁକୁ ଉପଲବ୍ଧି କରିବା ଆମର ସମ୍ଭବପର ହେଉନି, ଆମର ସାଧନା ଆମର ସମର୍ପଣ ସବୁ ଯେତିକି କୃପା ମିଳିଛି ସେତିକି ଆମେ ଜାଣୁଛେ, କୃପା ଯେତିକି ପ୍ରାପ୍ତ ହେଇଛି ସେତିକି, କୃପାର ପରିପୂର୍ଣ୍ଣ ପ୍ରକାଶ ନୁହେଁ, ପରିପୂର୍ଣ୍ଣ ପରିପୂର୍ଣ୍ଣ ପ୍ରକାଶ ହେଲେ ସେ ଉଦିତ ହେଇଗଲା, ଯେମିତି ଧ୍ରୁବ ମହାରାଜ, ଧ୍ରୁବ ମହାରାଜ କ'ଣ ପଢ଼ିଥିଲେ ପାଠ, ଧ୍ରୁବର ଯେଉଁ ସ୍ତୁତି କରିଥିଲେ, ବର୍ତ୍ତମାନ ଯିଏ ପ୍ରବଚନ ଦେବ ସେ ପଢ଼ିକି ଦେବ ନା ଆଉ, ନା ସେ ତାର ଭିତରୁ ଗୋଟେ ଗୋଟେ କିଛି ପଳେଇ ଆସୁଛି, ସେ କହିଦେବ, ସେ କହିଦେଇପାରିବେ କିଛି କହିପାରିବେ? ଆଉ ପଢ଼ିବାକୁ ପଡ଼ିବ, ତମ ବୁଦ୍ଧି ଖର୍ଚ୍ଚ କରିଛ, ଏଟା ଯୋଡ଼ିବ ସେଠି ଯୋଡ଼ିବ, ତାକୁ ପଢ଼ିବ ଆକୁ ପଢ଼ିବ, ତାପରେ ଚିନ୍ତନ କରିବ ତା ଭିତରେ, ଏଇସବୁ ଭଗବାନ କାମ ଠିକ ଅଛି। ପୂର୍ଣ୍ଣ ପରିପ୍ରକାଶ ହେଇଗଲି କୃପାର ଯେଉଁ ପୂର୍ଣ୍ଣ ପରିପ୍ରକାଶ, ଜ୍ଞାନର ଯେଉଁ ପୂର୍ଣ୍ଣ ପରିପ୍ରକାଶ, ଚିତ୍ ଶକ୍ତିର ଯେଉଁ ପୂର୍ଣ୍ଣ ପରିପ୍ରକାଶ କୃପାର ହେଇଯାଏ, ସେ ପୁରା 12 ଶ୍ଳୋକ ପଢ଼ିଦେଲେ କିଏ ତେଣୁ ଭଗବାନଙ୍କ ସମ୍ମୁଖରେ ଭଗବାନ ନିଜେ ସବୁ ଜ୍ଞାନ ଦେଇଦେଲେ, ପରିପୂର୍ଣ୍ଣ ପରିପ୍ରକାଶ ଉଚିତ ଶକ୍ତି ସବୁ ଚିହ୍ନ ହେଇଗଲା ଦେହ। ଆମର ଆମର ସ୍ଥିତି ହେଉଛି ସେଇଠି, ସେଇଠି ଗଲେ ପୁରା ପୂର୍ଣ୍ଣ କୃଷ୍ଣ ଚେତନଶୀଳ ତମେ ହେଇଗଲ। ବର୍ତ୍ତମାନ ପଥଟା ହେଲା ଏ ଗୋଟେ, କ'ଣ କେଉଁ ପଥ ରହିଲା, କ'ଣ ପାଇବା? ଆମର ଲକ୍ଷ୍ୟ ରହିଲା ଚିତ୍ ଶକ୍ତିଟାକୁ ପାଇବା। କେମିତି ପାଇବା? ଏଟା କେମିତି ହବ? ଆମର ତାଦାତ୍ମିକ ଶକ୍ତି ବଳରେ, ତାଙ୍କର ଶକ୍ତି କୃପା। ସେଥିପାଇଁ ଫିଲୋସଫିଟା କ'ଣ ରହିଲା, ଆମର ଦର୍ଶନଟା କ'ଣ ରହିଲା, ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ସେ ଭଗବାନ କୃପା ପାଇଛନ୍ତି, ତାଙ୍କୁ ଆମେ କେମିତି ଖୁସି କରିବା, ତାଙ୍କ ଖୁସି ମାନେ କ'ଣ, ସେ ତ ଭଗବାନ ଖୁସି କରିବେ, କୃପାଟା ତାଙ୍କ ପାଖରେ ଅଛି, ସେ ତ ପ୍ରଭୁଙ୍କ ଖୁସି ପାଇଁ, ତେଣୁ ଭଗବାନଙ୍କ କେମିତି ଖୁସି କରିବା ସେ ରାସ୍ତାରେ ଆମେ ଲାଗିବା, ନାମ କରିବା, ଶ୍ରବଣ କରିବା, ଶରଣାଙ୍ଗତ ଯିବା, ଐକାନ୍ତିକ ଭାବରେ ସେବା କରିବା, ଏଇଟା କରିବା ଦ୍ୱାରା ସେ ଶକ୍ତିଟା ଯେତିକି ତୁମେ ଶରଣାଙ୍ଗତ ହେବ, ଯେଭଳି ସେବା କରିବ ସେ ହିସାବରେ ତୁମର ଚିନ୍ମୟତା ପ୍ରାପ୍ତ ହେବ। ସେତିକି ଜଡ଼ ଜିନିଷଟା, ଜଡ଼ ଜିନିଷଟା ବିଦୂରିତ ହେଲେ ଇନ୍ଦ୍ରିୟରୁ ତୁମେ ଚିନ୍ମୟ ଶକ୍ତିଟାକୁ ବୁଝିବ, ତେଣୁ ବୁଝିପାରିବ। ଆମେ ଲୋକଙ୍କୁ କହିବନି ତ ଆଜ୍ଞା ଭଗବାନଙ୍କୁ ପ୍ରଭୁଙ୍କ ଉପରେ ଭରସା କରନ୍ତୁ, ସବୁ ସମସ୍ୟାର କ'ଣ କହିବା ସମାଧାନ। ଆଚ୍ଛା ଆମର ତ ସମସ୍ୟା ହେଉଛି, ତାର ତ କହୁନା, ଆମର ତ ଗୋଟେ ଅସୁବିଧା ହେଇଯାଉଛି, କ'ଣ କିଛି କରିବି ନା, ଏଇଟା ନକଲ ହବନି ଆଉ, କିରି ଆମେ ଲୋକଙ୍କୁ କ'ଣ ବୁଝିକି ଆଇଲେ, ଆଜ୍ଞା ଭଗବାନଙ୍କୁ ଭଗବାନ ଡାକନ୍ତୁ, ସବୁ ସୁଖରେ ରହିବେ, ସବୁ ସମସ୍ୟାର ସମାଧାନ ହେଇଯିବ, ସେଇଟା ଆମ ପାଖରେ ଲାଗିପାରୁଛି କି? ଲାଗିପାରୁନି, କାହିଁକି କ'ଣ, ଚିନ୍ମୟ ଶକ୍ତିର ପୂର୍ଣ୍ଣ ପରିପ୍ରକାଶ ହେଇନି, ହେଇନି ଆଡ଼େ ହେଲେ ଏସବୁ ବୁଝିହେବ। ଏ ଯେମିତି କହିଲେ ସେ କଥା ଗୋପୀମାନେ କାଲି ପଢ଼ୁଥିଲେ, ସବୁ ଗୋପୀମାନେ ସବୁ କହୁଥିଲେ ଯେ ନଦୀମାନେ ଆଜି ଉତ୍ଫୁଲ୍ଲିତ ହେଉଛନ୍ତି, କାହିଁକି ଉତ୍ଫୁଲ୍ଲିତ ହେଉଛନ୍ତି, ନଦୀମାନେ କ'ଣ ଉତ୍ଫୁଲ୍ଲିତ ହେବେ, ନଦୀମାନେ କ'ଣ ଦେଖି ତୁମେ ଜାଣିବ ନଦୀମାନେ ଖୁସି ଅଛନ୍ତି ବୋଲି, ନଦୀକି ଯାଇକି ତୁମେ କ'ଣ ନଦୀକି ଜାଣିବାରେ ଖୁସି ଅଛନ୍ତି ବୋଲି ଗୋପୀମାନେ ଏଇଟା କହୁଛନ୍ତି। ଚିନ୍ମୟ ଶକ୍ତି ପରିପ୍ରକାଶ ସବୁ ସବୁ ତ ଚିନ୍ମୟ, ତାଙ୍କର ପଦ୍ମମାନେ ବିକଶିତ ହେଇଛନ୍ତି, ତେଣୁ ସେ କହୁଛନ୍ତି ଏସବୁ ନଦୀମାନେ ଯେହେତୁ ବଂଶୀ ବା କ'ଣ କହନ୍ତି ମାଂସ, ସେ ସେଇ ନଦୀର ଜଳ ପାନ କରିଛନ୍ତି, ଆଜି ନଦୀମାନେ ଉତ୍ଫୁଲ୍ଲିତ ହେଇଯାଉଛନ୍ତି ଯେ ମୋର ଜଳ ପାନ କରିକି ସମୃଦ୍ଧ ଏଇ ବଂଶର, ଏଇ ବାଉଁଶ ବଂଶର ଜଣେ ଆଜି କୃଷ୍ଣଙ୍କର ଅଧରାମୃତକୁ ପାନ କରୁଛି। ତରବୁ ମକରନ୍ଦ ମିଶେଣ ଅଶ୍ରୁ ମୋମୁଚୁ ଯଥା ଆର୍ଯ୍ୟା, ବୃକ୍ଷମାନେ ସବୁ ଆନନ୍ଦିତ ହେଇକି ଅମୃତ ବର୍ଷଣ କରୁଛନ୍ତି, ଆନନ୍ଦ ଅଶ୍ରୁ ବର୍ଷଣ କରୁଛନ୍ତି, ଆନନ୍ଦ ଅଶ୍ରୁ ୟା ହଁ ସେ କଥା କହୁଛନ୍ତି, ମାନେ ମଧୁ ଝରା, ବୃକ୍ଷମାନେ କୃଷ୍ଣଙ୍କର ବଂଶୀ ଶୁଣିକି ସବୁ ମଧୁ ଝରୁଛି, ମହୁ ଝରୁଛି, ବୃକ୍ଷମାନଙ୍କର ତାଙ୍କ ରହିଛି କି ଶକ୍ତି, କେଉଁ ଶକ୍ତି ରହିଛି, ଏ ଯେଉଁ ପ୍ରତ୍ୟେକ ବୃକ୍ଷ ଚନ୍ଦ୍ରମାଙ୍କ ପାଖରୁ ଅମୃତତ୍ଵଟାକୁ ଗ୍ରହଣ କରନ୍ତି। ବୃନ୍ଦାବନ ତ ସବୁ ଚିନ୍ମୟ, ବୃନ୍ଦାବନ ତ ପରେ ଚିନ୍ମୟ ଧାମ ନା, ଚିନ୍ମୟ ଧାମରେ ଚିନ୍ମୟ ବସ୍ତୁ, ଆଉ ଇଏ ଇଏ ତ ସତ୍ୟ, ଗୋପୀମାନେ କ'ଣ ଗୋଟେ କଳ୍ପନା ଚିନ୍ତା କରି କହୁଛନ୍ତି କି, ଏଇଟା ସେ କଳ୍ପନାରେ କିଛି କହୁନାହାନ୍ତି, ସେ ଚିନ୍ମୟ ପୁରା ସେ ଜିନିଷଟା ହେଉଛି। ତ ବୃକ୍ଷମାନଙ୍କର ସବୁ ମଧୁସ୍ରାବ ହେଉଛି, ତେଣୁ ଗୋପୀମାନେ କହୁଛନ୍ତି ଏ ବୃକ୍ଷମାନେ ବି ଆନନ୍ଦିତ ହେଇଯାଉଛନ୍ତି, କାହିଁକି ଆମ ଆମ ଜାତିର ବୃକ୍ଷ ଜାତିର ବୃକ୍ଷ ଜାତିର ଅଶ୍ରୁପୁଲକାଦିମନ୍ତ ଭବନ୍ତି ତଥୈବ ତେ ବେଣୁ ବେଣୁ ମତି ନିତ୍ୟମ ଶ୍ରୁତ୍ୱା, କ'ଣ ଶବ୍ଦ ସବୁ ପ୍ରିଣ୍ଟିଂ ମିଷ୍ଟେକ୍ ବହୁତ ରହିଛି, ବେଣୁ ମନିତ୍ୟମ ବେଣୁର ମଣିତ ଶ୍ରବଣ କରି, ଆଚ୍ଛା ତେଣୁ ଅଶ୍ରୁପୁଲକାଦି, ଆଚ୍ଛା ବୃକ୍ଷ ଅଶ୍ରୁପୁଲକାଦି କ'ଣ ହବ, ନଦୀ କ'ଣ ହେଲେ ପୁଲକିତ ହେଲେ, ବୃକ୍ଷମାନେ କୃଷ୍ଣଙ୍କର ବଂଶଶ୍ରେଣୀ ଗୋପୀମାନେ କହୁଛନ୍ତି ସେମାନଙ୍କର ଅଶ୍ରୁପୁଲକ, ଅଶ୍ରୁପୁଲକ କେମିତି ହବ, ମଧୁ ଝରୁଛି, ସେଟାକୁ ଦର୍ଶନ କରିକି ସେ କହୁଛନ୍ତି। ଆଉ ବୃନ୍ଦାବନର ବୃକ୍ଷମାନେ କ'ଣ ଶାନ୍ତ ରସରେ, ଏଇ କଳ୍ପନାର ବସ୍ତୁ ନୁହନ୍ତି, ଆଜି ଉନ୍ମାଦିନୀ ଅବସ୍ଥାରେ, ପ୍ରେମର ଉନ୍ମାଦିନୀ ଅବସ୍ଥାରେ ଏସବୁ ବର୍ଣ୍ଣନା କରୁଛନ୍ତି। ବେଣୁ ହୃଦିନି ତରଭ ସର୍ବ ଏବ ଅସ୍ମାକମ୍ ବୈରିଣମ୍ ଏବ ଇତି ଭାବ, ଗୋପୀମାନେ କହୁଛନ୍ତି ଦେଖ ଏମାନେ ସବୁ ଆମର ଶତ୍ରୁ, ଆମେ ଏଠି ବିରହ ତାପରେ ଜର୍ଜରିତ ହେଉଛୁ, କିନ୍ତୁ ଏମାନେ ସବୁ ଆନନ୍ଦରେ, ନଦୀ ଆନନ୍ଦିତ ହେଉଛି, ତୋର ବୃକ୍ଷମାନେ ଆନନ୍ଦିତ ହେଉଛି, ସମସ୍ତେ ଏମାନେ ଆମର ସବୁ ଶତ୍ରୁ, ସର୍ବୈବ ବୈରିଣ ଅସ୍ମାକଂ ବୈରିଣ ଇତି ଭାବ। ତତ୍ତ୍ୱ ଅୟଂ ଗୋପ୍ୟା ନିବୃତ କୁତ୍ରାପି ରକ୍ଷଣୀୟଂ ଯଥା କୃଷ୍ଣାଧରମ୍ ନ ପ୍ରାପ୍ନନ୍ତି। ଗୋଟେ କାମ କରିବା ହେ ଗୋପୀଗଣ, ଆମେମାନେ ଗୋପୀ ଆମେ ଗୋଟେ କାର୍ଯ୍ୟ କରିବା, ଏଇ ବେଣୁକୁ ଗୋଟେ ଲୁଚିକି କେଉଁଠି ରଖିବା, ନିବୃତରେ କେଉଁଠି ରଖିବା, କିଏ କହୁଛନ୍ତି? ଇଏ ଏକୁଟିଆ, ଇଏ ଆମର ଶତ୍ରୁ, ସମସ୍ତେ ବର୍ତ୍ତମାନ ଆନନ୍ଦ, ଏହା ପାଇଁ ଏହାର ବଂଶଜ ବେଣୁ ବେଣୁମାନେ ବୃକ୍ଷମାନେ ନଦୀ ସମସ୍ତେ ଆନନ୍ଦିତ ହେଇଯାଉଛନ୍ତି, ସେ ଅଧର ରସ ସବୁ ପାନ କରୁଛି, ତେଣୁ ଆକୁ ଆମେ ଲୁଚାଇ ଦେବା, କାରଣ ଏମାନେ ସବୁ ଆମର ଶତ୍ରୁ ହେଇଗଲେ। ଏଠି କହୁଛନ୍ତି ଅତ ଅୟଂ ଗୋପ୍ୟ ନିବୃତ କୁତ୍ରାପି ରକ୍ଷଣୀୟଂ ଯଥା କୃଷ୍ଣାଧର ନ ପ୍ରାପ୍ନନ୍ତି ଇତି ଅସୂୟାଖ୍ୟ ସଞ୍ଚାରୀ ବ୍ୟଞ୍ଜିତମ। ସଞ୍ଚାରୀ ଭାବର ଅସୂୟା ପ୍ରେମ, ଆମର ଏଠି କ'ଣ ଅସୂୟା ଅଛି? ଅଣସୂୟା ମାନେ କ'ଣ? ଗୁଣରୁ ଦୋଷ ଦର୍ଶନକୁ ଅସୂୟା କୁହାଯାଏ, ଗୁଣରୁ ଦୋଷ ଦର୍ଶନ, ଗୁଣଟା ହେଟା ତ ତା ଦେହରୁ ଦୋଷଟା ବାହାର କରି ଅସୂୟା, ଏଇଟା ପ୍ରେମର ଅସୂୟା ସଞ୍ଚାରୀ ଭାବ କୁହାଯାଏ। ତ ଆଚାର୍ଯ୍ୟ ମାନେ ସବୁ ବ୍ୟାଖ୍ୟା ଦେଇଛି, ଆଉ ଇଏ ତ ସବୁ ଚିନ୍ମୟ ଜିନିଷ ବୁଝିବ ଗୋଟା, ଏଇଟା ତ ପଢ଼ିବ ମନେ ରଖିଦେବେ ତୁମେ କହିଦେଇପାରିବା, ଆମେ ଆଉ ତାକୁ କିଛି କରିପାରିବା। ସଞ୍ଚାରୀ ଭାବ କ'ଣ, ଯେ ଭାବ କ'ଣ, ମହାଭାବ କ'ଣ, ଯେଉଁ ସବୁ ବ୍ୟାଖ୍ୟା ସବୁ ରହିଛି, ଅଷ୍ଟଜାତିକ ଭାବ କ'ଣ, ଏସବୁ ଯେତେବେଳେ ଚିନ୍ମୟ ଶକ୍ତି ତୁମେ ପ୍ରଭୁ ଗୁରୁକୃଷ୍ଣ କୃପା ହେବ, ଚିନ୍ମୟ ଶକ୍ତିର ଆଧାରରେ ଆଧାରିତ ଆମେ ହେବା, ସେତେବେଳେ ଯାଇକି ଏସବୁ ଚିନ୍ମୟ ଜିନିଷ ବୁଝିବା। ତେଣୁ ତାଙ୍କର ଅସୂୟା ଆଦି ଗୋଟେ ସଞ୍ଚାରୀ ଭାବ ଉଦିତ ହେଇକି ତେଣୁ କହୁଛନ୍ତି, ତେଣୁ କ'ଣ ଗୋଟେ କାମ କରିବା, ତାକୁ ଲୁଚେଇକି ରଖିଦେବା, କାହାକୁ? ହଁ, ବେଣୁଟାକୁ, ଯେମିତି ଆଉ ସିଏ ପାନ କରିପାରିବ ନାହିଁ। ଏଠି ଆଉ ଗୋଟେ ଶବ୍ଦ କହିଲେ, ମୁମୁଚୁ ସ୍ତରବୁ ୟଥା ଆର୍ଯ୍ୟା, ଯେ ଅର୍ଥ କହି ବ୍ୟାଖ୍ୟା କଲେନି କି, ଅଟିକାରେ କରୁନାହାନ୍ତି, ଯେମିତି ଆର୍ଯ୍ୟ, ହଁ, ଯେଭଳି କୁଳବୃଦ୍ଧମାନେ, କୁଳର ଶ୍ରେଷ୍ଠ ବ୍ୟକ୍ତିମାନେ ସେ କ'ଣ କରନ୍ତି, ତାଙ୍କ ବଂଶରେ କିଏ ଭଗବାନଙ୍କର ଭକ୍ତ ହେଲେ ସେମାନେ ଯେମିତି ଆନନ୍ଦିତ ହୁଅନ୍ତି। ବଂଶର, ଆମ ବଂଶରେ ଜଣେ ଭକ୍ତ ବିଷ୍ଣୁ ହେଲେ, ଭଗବାନଙ୍କର ଭଗବାନଙ୍କର ଭକ୍ତ, ଭଗବାନଙ୍କର ଭକ୍ତ ହେଲେ କେହି ଦୁଃଖ କରନ୍ତିନି ସଂସାରରେ। କୃଷ୍ଣଙ୍କର ଯଦି ଜଣେ ଜଣେ ବୈଷ୍ଣବ ହେଉଛି, କୃଷ୍ଣଙ୍କର ଭକ୍ତ ହେଉଛି, କେହି ଦୁଃଖ କରନ୍ତିନି, କେହି ଦୁଃଖ କରନ୍ତିନି। ଦୁଃଖ ଯଦି ଆମେ ହିସାବ କରି ଦେଖିବା, କିଏ ଦୁଃଖ କରନ୍ତି? ଦୁଃଖ ଯିଏ କରନ୍ତି, କିଏ ଦୁଃଖ କରନ୍ତି? ଆମ ନିଜ ଲୋକମାନେ ହିଁ ଦୁଃଖ, ସୁଜନମାନେ ହିଁ, ଶରୀର ଆସକ୍ତ ଯେଉଁମାନେ ରହିଥାନ୍ତି ସେମାନେ ହିଁ ଦୁଃଖ କରନ୍ତି। ଦେବତାମାନେ ଖୁସି ହୁଅନ୍ତି, ସମସ୍ତେ ଖୁସି ହୁଅନ୍ତି। ଭଗବାନଙ୍କର ଭକ୍ତ ହେବା ଗୋଟେ ବହୁତ ବଡ଼ ଭାଗ୍ୟର ଜିନିଷ ନା, ପ୍ରଭୁ ପିତୃପୁରୁଷମାନେ ଖୁସି ହେଇଯାଆନ୍ତି। ସ୍ୱର୍ଗ ଅପିସ୍ଥିତର ପିତର ପି ଧନ୍ୟା, ସ୍ୱର୍ଗର ଯେଉଁ ପିତରମାନେ ସେମାନେ ଧନ୍ୟ ହୁଅନ୍ତି। ଜନନୀ କୃତାର୍ଥା, ଧରଣୀ ପବିତ୍ର, ବସୁନ୍ଧରାଜ, ବସଦିତ ଧନ୍ୟ, ସମସ୍ତେ ଯେଉଁଠି ବୈଷ୍ଣବ ନାମ ଧେୟ, ବୈଷ୍ଣବ ନାମକ, ବୈଷ୍ଣବ ନାମଧାରୀ ବା ବୈଷ୍ଣବ ହେଇଛନ୍ତି ଯିଏ, ଯେଉଁ କୂଳରେ, ସେ କୂଳ ପବିତ୍ର, କୂଳ ବି ପବିତ୍ର ହେଇଗଲା। ଆମେ ଯଦି ଦି କୂଳଟା ହରେଇବା, ଲାଭ କ'ଣ? ଗୋଟେ ଆର୍ଯ୍ୟ ଧର୍ମକୁ, ବେଦ ଧର୍ମ ଆଉ ଛାଡ଼ିକି ଆଇଲେ ନା, ଆଉ ପିତା ମାତା ସବୁ ଛାଡ଼ିକି ଆଇଲେ, ଆଉ ଏଠି ଆସି ଯଦି ଭଗବାନଙ୍କର ଠିକ ଭାବରେ ଆମକୁ ଯେ ଭକ୍ତ ନ ହେଇପାରିଲେ ପ୍ରଭୁଙ୍କର, କ'ଣ ହବ? ଗୋଟେ କୁହନ୍ତିନି ଅତୃପ୍ତି ଜୀବନରେ ରହିଗଲା, ଲୋକ କୁହନ୍ତି ମୋ ଜୀବନରେ ଗୋଟେ ଅତୃପ୍ତି ରହିଗଲା, ଅତୃପ୍ତି ରହିବନି। ବିଷୟ ସୁଖଟା କ'ଣ ଗୋଟେ ଜାଣିପାରିଲେ କି? ବିଷୟ ସୁଖଟାକୁ ସେ ଗୋଟେ ତାର ମନ ଭିତରେ ବିଷୟ ସୁଖ ବାସନାଟା ଭୋଗି ପାରିଲେନି, କେବଳ ମନ ତାର ସେଟା ଚିନ୍ତା କରି 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 ସେ ତାର ରହିଲା, ବିଷୟରେ କିଛି ସୁଖ ନାହିଁ, ଏଟା ଗୋଟେ ମାନସିକ ବିକାର, କିନ୍ତୁ ସେଇଟାକୁ ଖାଲି ମନ ଚିନ୍ତା କରୁ, ସେଇଟା ତ ଅଛି ଆଉ, କିଛି ଅଛି ଆଉ। ସେଥିପାଇଁ ଭଗବାନ କ'ଣ କହିଲେ ମନଟାକୁ? ପ୍ରମାଥି, ବିଷୟରେ ଏଇଟା କିଛି ନାହିଁ, ଯିଏ ବିଷୟ ଭୋଗିଛି ତାକୁ ପଚାରୁ ନା ସଂସାରରେ କ'ଣ ଅଛି, ସେ କହିବ କିଛି ନାହିଁ, ସଂସାରରେ କୌଣସି ଗୋଟେ ବସ୍ତୁ ନାହିଁ, କିନ୍ତୁ ସେ ମନରେ ହେଟାକୁ ଭଲ ପାଇଯାଇଛି, ମନଟା ପାଗଳଟା ନା, ପ୍ରମାଥିଟା ତା ଯାହା ଭଲ ପାଇଗଲା, ତାର ଭଲ ପାଇଗଲା, ତାର 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 ସ୍ୱଭାବଟା ସେଟା ପ୍ରମାଥିଟା। ଆମେ ଏଣେ ଏଣେ ସବୁ ଛାଡ଼ିକି ଆସିଲେ ସେଣେ ଭଗବାନଙ୍କର, ପ୍ରଭୁଙ୍କର ଯଦି ନିଜର ନ ହେଇପାରିଲେ, ପ୍ରଭୁଙ୍କର କୃପା ଟିକେ ନ ପାଇପାରିଲେ, ତାହେଲେ କ'ଣ ହବ? ଆମର କେବଳ ଗୋଟିଏ ଉପାୟ, ଆମର ଗମ୍ଭୀରତା, ଆମେ ଶରଣାଗତି, ଆମେ ଯେତିକି ପାରିବା ନିଷ୍କପଟ ଭାବରେ ଆଉ ଭଗବାନଙ୍କ ଉପରେ ପୂର୍ଣ୍ଣ ନିର୍ଭର କରି ତାଙ୍କର ନାମ, ତାଙ୍କର କଥା ଶୁଣି, ତାଙ୍କ ସେବା କରିକି ଚାଲିବା, ତାପରେ ଅପେକ୍ଷା କରିବାକୁ ପଡ଼ିବ କେତେବେଳେ ଏ ଚିନ୍ମୟ ଶକ୍ତିର ଆଧାର ଆମ ପାଖକୁ ଆସୁଛି, ତାପରେ ଏଗୁଡ଼ା ସବୁ ପ୍ରକଟ ହେବେ ଆଉ। ନା ତା ପୂର୍ବରୁ ଆଉ କିଛି କରିପାରିବ କହିଲ? ଆଉ ତା ପୂର୍ବରୁ କ'ଣ କରିପାରିବ? କିଛି କରିପାରିବ? ଆମେ ଯେ ବହୁ ମୁଁ କହିଲେ ପବନଟା ତୁମେ ମାରିବ, ବହୁତ ପବନ ମାରିଲ, ସେ ଯୋଉ ହାତରେ ଘୁରାନ୍ତି କଣ କୁହନ୍ତି ରେ, ଏ ଭାତି ଭାତି କୁହନ୍ତି ନା, ଭାତି ଏମିତି ଏମିତି ଟାଣୁଥିବେ, ଦେଖିଛ ନା ଥାକ ଥାକ ହେଇଥିବ, ସେ ଲୁହା ଓଲା ଟାଣୁ, ଭାତିଟା ଖାଲି ପବନ ଦଉଥିବ, ଏଣେ ଅଗ୍ନି ନାହିଁ କଣ ହବ, ହଁ ହାତ ହାତ ବିନ୍ଧିବ ଆଉ ନା ନା ସେ ଲୁହାଟା ଗରମ ହବ, ହେତୁ ଅଗ୍ନି ତ ନାହିଁ ଆଉ, ସେ କାଟି ଦିଆ ହେଇଛି ଗୁରୁ ସେବା ବି ନା, ସେ କାଟି ଦିଆ ହେଲା। ତୁମ ଲକ୍ଷ ଲକ୍ଷ ନାମ ଭଜନ ଗୁରୁଦେବ ସିଧା କହୁଛନ୍ତି କଥା, ଆଜିକାଲି ଏସବୁ କଥା କହିଲେ ଡର ଲାଗୁଛି, ବୁଝି ତ ପାରିବେନି କ'ଣ ଗୁରୁ ସେବା, ଗୁରୁ ସେବା କ'ଣ, ଭଗବାନ ତ ନାମ କରିବ କୃଷ୍ଣ ପାଇବା ଆଉ ଯାହା ଯେଉଁଠି ରହିଲେ ଭଗବାନ ସେବା କରିବା, ଭଗବାନ କୃଷ୍ଣଙ୍କୁ ପାଇବା ଆଉ କ'ଣ ଅଛି ଆମର, ନାଇଁ 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 ଯେଉଁଠି ରହିଲେ କେମିତି ପାଇଯିବ, ତ ଚିନ୍ମୟ ଶକ୍ତି ପାଇବ ଟି, ଚିନ୍ମୟ ଶକ୍ତି କେଉଁଠୁ ପାଇବ, କୃପାଟା କୃପା ଶକ୍ତି ଯଶ ପ୍ରସାଦ ଭଗବତ ପ୍ରସାଦ ତୁମେ କହୁଛ, ଯଶ ଦେବ ପରା ଭକ୍ତି କହୁଛ, ଗୁରୁ ପାଖରେ ଅଛି ସେଇଟା, ଆଉ ତୁମେ ତାଙ୍କ ସହିତ ତୁମର ସମ୍ପର୍କ ନାହିଁ, ତୁମେ ପାଇବ କେମିତି, ସେଠି ଗୁରୁ ସେବା ବ୍ୟତୀତ ଗୁରୁ ଗୃହରେ, ଗୁରୁଦେବ କହୁଛନ୍ତି ସେ କଥା, ଗୁରୁ ଗୃହରେ ଗୁରୁଙ୍କର ଆନୁଗତ୍ୟର ସେବା ବ୍ୟତୀତ ତୁମର ଲକ୍ଷ ଲକ୍ଷ ନାମ କେବଳ ନାମ ଅପରାଧ ମାତ୍ର, ସବୁ ନାମ ଅପରାଧ, ଏ କେହି ବୁଝିପାରିବେନି, ଭୁଲ ବୁଝିବେ, ତୁମେ ଯେତେବେଳେ ପାକେଳ ହେଇଯାଇଛନ୍ତି, ପାକଳ ହେଇଗଲେ ବୁଝିପାରିବ, ସେ ବୟସ ହେଇଗଲେ ବୁଝି ବସିଛୁ ଅର୍ଥ, ଏତେ ଦିନ ଗଲା କାହିଁ କିଛି କାତ ମରାମର ଚାଲିଛି ତ ଡଙ୍ଗା ତାର ଘୁରୁଛି ଆଉ କ'ଣ, ଏତେ ଦିନ ଚାଲିଗଲା ମୁଁ ଏତେ ଭଜନ ସାଧନ କଲି କିନ୍ତୁ କୁଆଡ଼େ କାହିଁ କିଛି କୁଆଡ଼େ ମିଳୁନି, ସେତେବେଳେ ଯାଇ ବୁଝ ନାମ ଅପରାଧ ଭଳିଆ ସବୁ ହେଲା, ଆଉ ନାମ ତ ମୁଁ ଦେଇଥିଲେ କିଏ, ଆଉ ଦେଇଥିଲେ ତାଙ୍କ ସହିତ ତୁମର କିଛି ସମ୍ପର୍କ ନାହିଁ ଆଉ, ମମତା ବଢ଼ି ପାରିଲେନି ଆଉ, ଆଉ ସୁଚିନ୍ମ ସହିତ ପାଇବ କେମିତି, ଇଏ ବଡ଼ ମାନେ ସୂକ୍ଷ୍ମ ରାସ୍ତା, ବଡ଼ ସୂକ୍ଷ୍ମ ରାସ୍ତା, ଆଉ ମନଧର୍ମୀ ମାନେ ସବୁବେଳେ ଠୋକର ଖାଇବେ ଏ ରାସ୍ତାରେ, ସେ ଗୋଟେ ଶବ୍ଦ ଲାଗେ ସବୁବେଳେ ମନଧର୍ମୀ କୁହାଯାଏ, ଗୁରୁତ୍ୱ ସବୁବେଳେ କୁହନ୍ତି ମନଧର୍ମ କରିବେନି, ମନଧର୍ମ କରିବେନି, ମନଧର୍ମ କରିବେନି, ମନଧର୍ମ ମାନେ କ'ଣ, ତୁମ ମନକୁ ଯେଉଁଟା ଭଲ ଲାଗୁଛି ତୁମେ ସେଇଟା ସେ ତା ମନର ଧର୍ମ ହିସାବରେ ତୁମେ ଚାଲୁଛ, ଆଉ ତୁମେ ଗୁରୁଙ୍କ ହିସାବରେ ତୁ ଚାଲୁନ, ଭଗବାନଙ୍କର ଶୁଦ୍ଧ ଭକ୍ତି ଭକ୍ତ ହିସାବରେ ତୁ ଚାଲୁନ, ତେଣୁ ତୁମେ ଯାହା ଗୁଡ଼ା କରୁଛ ସେଇଟା କ'ଣ ହେଇଯାଉଛି, ସବୁ ଅପରାଧରେ ପଳେଇ ଯାଉଛି, ନାମ ଅପରାଧ ହେଇଯିବ ଆଉ, ନାମ ଅପରାଧ ହେଇଗଲା ସେବା ଅପରାଧ ହେଇଯିବ, ଆଉ ଜଣେ କହିବେ ମୁଁ କେମିତି ଜାଣିବି କ'ଣ ସବୁ କଥାଟା କେମିତି ମୁଁ ଜାଣିବି, ଗୁରୁ ଗୁରୁ କ'ଣ ଚାହୁଁଛନ୍ତି କେମିତି ଜାଣିବ, ତୁମେ ଜଣେ ପ୍ରଶ୍ନ ପଚାରେ କ'ଣ ଗୁରୁ କ'ଣ ଚବିଶ ଘଣ୍ଟା ମୋ କଥା ବସିକି ରହିବେ କହିବେ, କେମିତି କିଛିଟା ଯିବି, କେମିତି ଖାଇବି, କେମିତି ସେବା କରିବି, କ'ଣ ଚବିଶ ଚବିଶ ଘଣ୍ଟା କହିବେ, କେମିତି ଜାଣିବ ତୁମ ଜଣଙ୍କ କତି ଜ୍ଞାନ ଆସିବ, ତୁମର ଯଦି ମମତାଟା ନାହିଁ ତୁମ କତି ଜ୍ଞାନଟା ଆଉ ଆସିବନି, ମମତା ନଥିଲେ ତୁମର ହବନି ଆଉ, ମମତା ଦରକାର, ସାଧୁଗୁରୁଙ୍କୁ ନିଜର କରିଦେଲେ, ଶୁଦ୍ଧଭକ୍ତଙ୍କୁ ନିଜର କରିଦେଲେ ତୁମକୁ ଜ୍ଞାନ ଆସି ପହଞ୍ଚିବ ଅଟୋମେଟିକ, ଆଉ କେମିତି କ'ଣ କରିବାକୁ ପଡ଼ିବ କ'ଣ କରିବାକୁ ପଡ଼ିବ ନା, ସବୁ ସମସ୍ତେ ଘରୁ ପାଠ ପଢ଼ିକି ସବୁ ସବୁ ବୁଦ୍ଧି ନେଇକି ସେମିତି ଆସିଥିଲି, ସେ ବୁଦ୍ଧି ନେଇକି କିସବୁ ଆସିଥିଲି, ସାଧୁଗୁରୁଙ୍କର ଏଇଟା ଉପହାର, ସେସବୁ ଦେଇଛନ୍ତି, ତୁମେ ତାଙ୍କ ଉପରେ ଯେତିକି ପ୍ରତି ବଢ଼େଇବ ପ୍ରତି ସହିତ ଯୁକ୍ତ, ଏଇ ଯେଉଁ ଚିନ୍ମୟ ଶକ୍ତିଟା ରହିଲା ଆମେ ଯେଉଁ ପ୍ରଥମ କହୁଥିଲେ, ଚିନ୍ମୟ ଶକ୍ତିଟା ଯିଏ ଯାହାଙ୍କ କଥାରେ ସେଇଟା ଅଛି, ସେ ଚିନ୍ମୟ ଶକ୍ତି କେତେବେଳେ ଖୁସି ହେବେ, ତାକୁ ଯିଏ ଧରିଛନ୍ତି ତାଙ୍କୁ ଯେତେବେଳେ, ସିଏ ଜଡ଼ ଯେଉଁ ଟଙ୍କା, ଟଙ୍କାର ଖୁସି କିଛି ନାହିଁ, ବ୍ୟକ୍ତି ଖୁସି ହେଲେ ଟଙ୍କାଟା ସିଏ ଦେଉଛି, କ'ଣ ବୁଝିପାରୁଛନ୍ତି, ବ୍ୟକ୍ତି ଖୁସି ହେଲେ ସିଏ ଦେଉଛି, କିନ୍ତୁ ଶକ୍ତିରେ ଯେଉଁ ଚିନ୍ମୟ ଶକ୍ତିଟା ଗୁରୁଙ୍କ ପାଖରେ ସେ କୃପା ଶକ୍ତିଟା ନା, ସିଏ କ'ଣ ଚିନ୍ମୟ, ସିଏ ଅନୁଭବ କରୁଛନ୍ତି ଇଏ ଲୋକ ମୋର କୃପା ଚାହୁଁଛି, କିନ୍ତୁ ଯିଏ ମୋତେ ଧରିଛି ମୁଁ ଯାହା ମାଧ୍ୟମରେ ଏଠିକି ଆସିଛି ତାକୁ ଭଲ ପାଉନାହିଁ ଆଉ, ଆସି ତ ଆସିବେନି ଆଉ କ'ଣ, ଆକୁ ପରମ୍ପରା କାହିଁ ରଖା ହେଲା, ପରମ୍ପରା କୁଆଡ଼େ କେଉଁଠୁ ଗଲେଣି, ପରମ୍ପରା କେଉଁଠୁ ଆସିଲେଣି, ଭଗବାନ କୃଷ୍ଣ ପାଖରେ, କୃଷ୍ଣ ପାଖରେ କୃଷ୍ଣ ପରେ ବ୍ରହ୍ମା, ବ୍ରହ୍ମା ପରେ ନାରଦ, ନାରଦ ପରେ ବ୍ୟାସଦେବ, ବ୍ୟାସଦେବ ପରେ ମାଧବାଚାର୍ଯ୍ୟ, ତାପରେ କେତେ ଚାଲିଗଲେଣି ଦେଖ, ପରମ୍ପରା କାହିଁ ରଖା ହେଲା, ଏଇଥିପାଇଁ ଜଣେ ପ୍ରସନ୍ନ କରୁଛନ୍ତି ସେ ସେ କୃପା ଶକ୍ତି ପୁଣି ଆସୁଛନ୍ତି, ତା ଶକ୍ତି ପ୍ରାପ୍ତ ହେଇ ସେ ପୁଣି କେତେ ଯିବ, ଯିଏ ତାଙ୍କ ସହିତ ପୁଣି ଯୁକ୍ତ ହେଲେ ଚାଲ ଚାଲ ଚିନ୍ମୟ ଚିନ୍ମୟ ତାର ଉପଲବ୍ଧି ଆସିବ, ସେ ବୈଷ୍ଣବ ହେଲେ ସେ କଥା ଆମେ ପଢ଼ୁଥିଲୁ ନା, ବୃଦ୍ଧ କୁଳବୃଦ୍ଧମାନେ ଯେଭଳି ବଂଶରେ କିଏ ବୈଷ୍ଣବ ହେଲେ ସେ ବହୁତ ଆନନ୍ଦିତ ହୁଅନ୍ତି, ସେଭଳି ସେ କହୁଛନ୍ତି ସମସ୍ତେ ଆଜି ଆନନ୍ଦିତ ହେଇଛନ୍ତି, ତାଙ୍କ ବଂଶ ବଂଶ ବୃକ୍ଷ ବଂଶମାନେ ସବୁ ଆନନ୍ଦିତ ହେଉଛନ୍ତି, ତେଣୁ ସାଧୁ ଜୀବନ ବା ଭଗବାନଙ୍କର ଭକ୍ତ ଯେଉଁମାନେ ହେଉଛନ୍ତି ବହୁତ ଭାଗ୍ୟ, ବହୁତ ପ୍ରଚୁର ଭାଗ୍ୟ, କିନ୍ତୁ ତାର ଲକ୍ଷ୍ୟଟାକୁ ଯଦି ସ୍ଥିର ତୁମେ ନ କରିପାରିଲ ଅଡ଼ୁଆ ହେଇଗଲା, ଯଦି ବଣକୁ ଯାଇଛ, ବଣକୁ ଯାଇଛ ଶିକାର କରିବା ପାଇଁ, ଶିକାର କରିବା ପାଇଁ ଗୋଟେ ଯାଇଛି, ଜଣେ ଶିକାର କରିବା ପାଇଁ ଯାଇଛି, ତା ଯଦି ଲକ୍ଷ୍ୟଟା ସ୍ଥିର ନ କରିପାରିଲା କ'ଣ ହବ, ଆଉ ତାକୁ ସିଏ ତ ଶରତ ମାରିବାରେ ଅଲଗା, ସେ ପଶୁ ପାଇବନି, ଆଉ ଗୋଟେ ପଶୁ ଆସି ତାକୁ ଆଟାକ୍ କରି ଖାଇଦେବ, ଯେଉଁ ବଣକୁ ଯାଇଛି ସେ କ'ଣ କରୁଛି, ଚାରିଆଡ଼େ ଚାରିଟା ଆଖି ବୁଲୁଛି ନା ଆଉ, କୁଆଡ଼େ ସବୁବେଳେ ଅନୁଥିବ ନହେଲେ ତାକୁ, ସିଏ ତାକୁ ପଶୁକୁ ମାରିବାରେ ପଛରେ ତାକୁ ଆସି ବାଘ ଖାଇସାରିବେ, ବୁଝିପାରୁଛ କି ନାହିଁ? ସିଏ ଯେମିତି ସତର୍କ ହେଉଛି, ତା ଲକ୍ଷ୍ୟଟାକୁ ସେ ଜାଣିଛି, ଲକ୍ଷ୍ୟଟା ସ୍ଥିର, ଆମର ଲକ୍ଷ୍ୟଟାକୁ ସ୍ଥିର କରିବା ପଡ଼ିବ। ଲକ୍ଷ୍ୟଟା ହେଲା କେବଳ କୃପା ପାଇଲେ ହିଁ ମୋର ଜୀବନରେ ସବୁକିଛି ସମାଧାନ। କୃପା କେମିତି ମୋତେ ମିଳିବ? ତେଣୁ ଆମେ ଯେତେ ସାଧନ ଭଜନ ସେବା ସବୁ କରୁଛେ କେବଳ ଗୋଟେ ଜିନିଷ ପାଇଁ, କ'ଣ? ଏ କୃପାର ବ୍ୟାକୁଳତା, କୃପା ପାଇଁ କେମିତି ବ୍ୟାକୁଳତା ଆମ ମନ ଭିତରେ ଆସିବ? କାହିଁକି ଯାହା ଆମ ପାଖରେ ଅଛି ତାଦ୍ୱାରା ଆମେ ପ୍ରଭୁଙ୍କୁ ପାଇପାରିବା ନାହିଁ, ସେଥିରେ ପ୍ରଭୁଙ୍କର ଉପଲବ୍ଧି କିଛି ଆସିପାରିବା ନାହିଁ। ହରେ କୃଷ୍ଣ। ଜୟ ଗ୍ରନ୍ଥରାଶିମନ୍ ଭାଗବତମ୍ କି ଜୟ। ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ। ନିତାଇ ଗୌର।